ओम नमो भगवते वासुदेवाय। श्रीमद्भगवद गीता चतुर्थ अध्याय अंतिम श्लोक। गतकाली आम श्रवण करुले कि भगवान श्रीकृष्ण दुईटी अध्याय सार को गोटे श्लोक कहते तृतीय अध्याय कर्मजोग चतुर्थ अध्याय ज्ञानर प्रशंसा करिसंदि निष्काम कर्म तृतीय अध्याय कहिले चतुर्थ अध्याय ज्ञान को प्रशंसा कले ज्ञान द्वारा जन मुक्ति प्राप्त हव आ निष्काम कर्म करिया द्वारा जनकर चित्त शुद्धि हव सीधा स्वरूप अवस्था को आसीब एटा वर्णना करी गतकाली कहुतिले जोगस्थ कुरु कर्माणि जोग सन्यास्त कर्माण परमेश्वर आराधना रूपक जो कर्म भगवान का जो सेवा ताप सबकि समर्पण कर स्वरूप स्थिति ज्ञान लाभ कर शास्त्र ज्ञान से लाभ करद्वारा से आत्मस्थिति आसव एवं कर्म फल बांधि हेना। यह श्लोक 42 नंबर श्लोक कहते तस्माद् ज्ञान संवृतम हृतस्थम ज्ञानासीनात्मनम चित्वेनम संशय जोग मातिष्ठो तिष्ठ भारत। दुईट अध्याय सार दुईट अध्याय कहबार तांकर लक्ष्य जो थिला अर्जुन तुम्हें निष्काम भाव कर्म कर एवं कर्म कला समय युद्ध करने समय तुम ज्ञान भी रहा दरकार जब द्वितीय अध्याय में ज्ञान प्रदान करी तुम्हें सर्वोन्नति मौच आत्मा किभली आत्मचेतना रही कर्म कर ज्ञान किभली मुक्तिर कारण हुए ज्ञान किभली लाभ करा जाए चतुर्थ अध्याय जहाँ जहाँ सब कहले बर्तमान तार शेष कहते सिद्धांत व शेष सार कथा कहते तेणु अज्ञानता जो तुम हृदय जो संशय उपजी ताको तुम्हें ज्ञान रूपक असी बा खड़ग द्वारा छिन्न करवा उचित। ये भरत वंशज जुगजुक्त हो दंडायमान हो एवं युद्ध कर ये अध्याय जो जोग विधि कथा कहुई सनातन जोग बा जीवर सनातन कर्म बोली कह जाए। ये जोग दुईटी यज्ञ विभाग अच्छी तथा गोटी को द्रव्यमय यज्ञ कहा जाए एथिरे व्यक्ति तार भौतिक संपत्ति त्याग करे अन्यटी को ज्ञान यज्ञ बा आत्मज्ञान बोली कह जाए ता शुद्ध दिव्य कर्म अटे। जदि व्यक्ति आध्यात्मिक उन्नति निमित्त बा आत्मानुभूति लाभ निमित्त द्रव्यमय यज्ञ न करे ताहले से यज्ञ भौतिक यज्ञ हो जाए किंतु जे आत्मानुभूति लाभ लक्ष्य रे यज्ञ करे बा भक्ति जोगर कर्म करे से ठीक यज्ञ कला बोली बुझिबा पड़िबो। आम्बे माने जेतेबेले दिव्य कर्म कथा विचार करू सेतेबेले आम्बे माने मध्ये देखु जे ई दुई विभाग यथा प्रथमे निज को आत्म बोली जानिबा एवं स्वरूप स्थिति को जानिबा एवं परम पुरुष भगवान संबंधी तत्व को जानिबा जे भौतिक गीतार मौलिक पथ को अनुसरण करे से अति सहजरे दिव्य ज्ञान रे दुईटी प्रधान विभाग बुझी पारे। भगवान अंश विशेष उपरे आत्मज्ञान लाभ करिबा ता पक्षरे कोनोसी असुविधा होय नाही से अति सहजरे भगवान दिव्य लीला को बुझी पारे ओ ता फळरे ए प्रकार बोध ज्ञान से लाभ उपकारी अटे। ए अध्याय रे प्रारंभ रे परम पुरुष भगवान स्वयं तांकर दिव्य कर्म वर्णना करिसंती से गीतार उपदेश जे गीतार उपदेश बुझे ना से श्रद्धाहीन अविश्वासी अटे। भगवान ताकु देइथिबा सामान्य स्वाधीनतार से अपव्यवहार करछि बोली बुझिबा पड़िबो। ए सब उपदेश सत्वे भगवान प्रकृत स्वरूप को से बुझी पारे ना। भगवान जे सच्चित आनंदमय अटंती सर्वज्ञ परम पुरुष भगवान अटंती ए कथा जे बुझी पारे ना से पहला नंबर मूर्ख अटे। एथिरे आउ मतद्वेद करिवार कौन अच्छी कृष्ण चेतना विधि ग्रहण कले क्रमशः अज्ञान दुर्भूत हो जाए। विभिन्न प्रकार यज्ञ कर्मर अनुष्ठान द्वारा कृष्ण चेतना जागृत हुए। विभिन्न प्रकार यज्ञ कर्म यथा देवता मानकर संतुष्ट निमित्त ज्ञान ब्रह्मयज्ञ ब्रह्मचर्य पालन रूपक यज्ञ गृहस्थ आश्रम रही गृहस्थ निमित्त उद्दिष्ट यज्ञ इंद्र संयम रूपक यज्ञ जोग साधन और तपस्रण यज्ञ द्रव्यमय यज्ञ विद्याध्ययन रूपक श्रद्धा यज्ञ एवं वर्णाश्रम धर्म आचरण रूपक यज्ञ ये सब यज्ञ कर्म व्यक्ति को कृष्ण चेतना बुद्धि दिगरे साहाय्य करती। ଏସବୁ ହେଉଛନ୍ତି ଯଜ୍ଞ କର୍ମ, ଏସବୁକୁ ସଂଯତ ସଂଯତ କ୍ରିୟା ଉପରେ ଆଧାର, ଏସବୁ ସଂଯତ କ୍ରିୟା ଉପରେ ଆଧାରିତ। କିନ୍ତୁ ଏସବୁ କର୍ମ ମଧ୍ୟରେ ପ୍ରଧାନ କର୍ମ ବା ଗୁରୁତ୍ୱପୂର୍ଣ୍ଣ କର୍ମ ହେଉଛି ଆତ୍ମାନୁଭୂତି ଲାଭ, ଯେ ଏଇ ଲକ୍ଷ୍ୟ ସାଧନ ନିମିତ୍ତ ଆଗ୍ରହୀ ସେହି ଭଗବତ ଗୀତାର ପ୍ରକୃତ ଛାତ୍ର ଅଟେ। କିନ୍ତୁ ଯେ କୃଷ୍ଣଙ୍କର ପ୍ରଭୁପଣିଆରେ ସନ୍ଦେହ କରେ ସେ ଅଧପତିତ ହୁଏ। ଏଣୁ ଏକ ଉପଯୁକ୍ତ ଗୁରୁ ବା ଆଚାର୍ଯ୍ୟଙ୍କ ଅଧୀନରେ ପୂର୍ଣ୍ଣ ଆତ୍ମସମର୍ପଣ କରି ଏବଂ ସେବାରତ ହୋଇ ଭଗବତ ଗୀତା କିମ୍ବା ଯେକୌଣସି ବୈଦିକ ଶାସ୍ତ୍ର ଅଧ୍ୟୟନ କରିବା ଉଚିତ। ଯେ ଉପଯୁକ୍ତ ଗୁରୁ ବା ଆଚାର୍ଯ୍ୟ ସେ ଅନନ୍ତ କାଳରୁ ଗଡ଼ି ଆସୁଥିବା ଗୁରୁ ପରମ୍ପରାରେ ଆସନ୍ତି ଏବଂ ସେ ଭଗବାନଙ୍କର ଉପଦେଶରୁ ଟିକେ ବି ବିଚ୍ୟୁତ ହୁଅନ୍ତି ନାହିଁ। ଭଗବାନ ଯେ ଉପଦେଶ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ସୂର୍ଯ୍ୟଦେବଙ୍କୁ ଦେଇଥିଲେ ସେ ଉପଦେଶ ସେ ଅକ୍ଷର ଅକ୍ଷରେ ପାଳନ କରନ୍ତି ଏବଂ ଶିଷ୍ୟକୁ ଠିକ୍ ସେହିପରି ଭାବରେ ହିଁ ପ୍ରଦାନ କରନ୍ତି। ଭଗବାନ ସୂର୍ଯ୍ୟଦେବଙ୍କୁ ଭଗବତ ଗୀତାରେ ଯେଉଁ ଉପଦେଶ ଦେଇଥିଲେ ତାହା ସୂର୍ଯ୍ୟଦେବଙ୍କ ଠାରୁ ହିଁ ଗୁରୁ ପରମ୍ପରା କ୍ରମେ ଧରାଧାମକୁ ଆସିଛି। ତେଣୁ ବ୍ୟକ୍ତିକୁ ଭଗବତ ଗୀତାର ପନ୍ଥା ଅନୁସରଣ କରିବାକୁ ହେବ। ଗୀତାର ଉପଦେଶକୁ ବୁଝିବା ବା ଭଗବାନଙ୍କୁ ବୁଝିବା ନିମିତ୍ତ ଗୀତାର ଯେଉଁ ନିର୍ଦ୍ଦେଶ ଦିଆଯାଇଛି ତାକୁ ହିଁ ଗ୍ରହଣ କରିବାକୁ ପଡ଼ିବ। କେତେକ ନିଜର ବାହାଦୁର ଦେଖିବା ପାଇଁ ଗୀତା ଉପରେ ଭାଷ୍ୟ ଲେଖନ୍ତି, ସେମାନେ ଗୀତାର ନିର୍ଦ୍ଦେଶକୁ ପାଳନ କରନ୍ତି ନାହିଁ। ସେମାନେ ଲୋକମାନଙ୍କୁ ପ୍ରକୃତ ପଥରୁ ବିଚ୍ୟୁତ କରନ୍ତି। ଏ ପ୍ରକାର ଲୋକମାନଙ୍କ ପ୍ରତି ସାବଧାନ ରହିବା ଉଚିତ। ଭଗବାନ ହେଉଛନ୍ତି ନିଶ୍ଚିତ ରୂପରେ ପରମପୁରୁଷ ଏବଂ ତାଙ୍କର କର୍ମ ବା ଲୀଳା ସବୁ ଦିବ୍ୟ ଅଟେ। ଏସବୁ କଥାକୁ ସେ ଭଗବତ ଗୀତାର ଅଧ୍ୟୟନର ଆରମ୍ଭରୁ ହିଁ ମୁକ୍ତ ପୁରୁଷ ହୋଇଯାଏ। ଯେ ଏ କଥାକୁ ବୁଝିପାରେ ସେ ଭଗବତ ଗୀତାର ଅଧ୍ୟୟନର ଆରମ୍ଭରୁ ହିଁ ମୁକ୍ତ ପୁରୁଷ ହୋଇଯାଏ। ଭକ୍ତି ବେଦାନ୍ତ ଭାଷ୍ୟର ଭଗବତ ଗୀତାର ଜ୍ଞାନ ବିଜ୍ଞାନ ଯୋଗ ଦିବ୍ୟ ଜ୍ଞାନ ଯୋଗର ଶେଷକ ଚତୁର୍ଥ ଅଧ୍ୟାୟ ଶେଷ ଶିଳ ପ୍ରଭୁପାଦ କି ଜୟ। ତସ୍ମାତ୍ ଜ୍ଞାନ ସମୃତ ହୃତସ୍ଥ ଜ୍ଞାନ ସିନାତ୍ମନମ୍ ଚିତ୍ତ୍ୱେନମ୍ ସଂଶୟ ଯୋଗ ମାତିଷ୍ଠତିଷ୍ଠ ଭାରତ। ଅର୍ଜୁନଙ୍କୁ ଗୋଟେ ସନ୍ଦେହ ଥିଲା ନା, କର୍ମ କଲା ମାନେ ମୋତେ ବନ୍ଧନରେ ପଡ଼ିବାକୁ ପଡ଼ିବ, କର୍ମ ମୁଁ କ୍ଷତ୍ରିୟ, କ୍ଷତ୍ରିୟ ମାନେ କ'ଣ କରିବାକୁ ପଡ଼ିବ, କର୍ମ କରିବାକୁ ପଡ଼ିବ। କ୍ଷତ୍ରିୟର କର୍ମଟା କ'ଣ, କ୍ଷତ୍ରିୟ କର୍ମ ହେଲା ପ୍ରଜାପାଳନ। ପ୍ରଜାପାଳନ ଭିତରେ କ୍ଷତ୍ରିୟର ଚାରିଟା ଜିନିଷ ରହିଲା, ସାମ ଦାନ ଦଣ୍ଡ ଭେଦ। ଦଣ୍ଡ ବି ଦେବ, ଯୁଦ୍ଧ ବି କରିବ, ତାଙ୍କର ଯୋଉ କ'ଣ କୁହାଯିବ ରାଜନୀତି ବିଦ୍ୟା, ଯୋଉ ରାଜନୀତିରେ ଏଇ ଚାରିଟା ଜିନିଷ ଶିଖାଯାଏ, ଦଣ୍ଡଟା ଅଛି ତା ଭିତରେ। ତେଣୁ ଅର୍ଜୁନଙ୍କର ଚିନ୍ତା ରହୁଥିଲା, ମୁଁ କ୍ଷତ୍ରିୟ ହିସାବରେ ମୋର ଧର୍ମଟାକୁ ଯଦି ପାଳନ କରିବି, ଯୁଦ୍ଧ କର୍ମ କରିବି, ତାହେଲେ ତ ଗୁରୁଜନ ମାନେ ନଷ୍ଟ ହେବେ। ତେଣୁ ସେ ସନ୍ଦେହ ଭିତରେ ରହିଛନ୍ତି। କୃଷ୍ଣଙ୍କର ବାକ୍ୟକୁ ମାନେ ସେଥିପାଇଁ ସେ ଗୀତାର ଦ୍ୱିତୀୟ ଅଧ୍ୟାୟ କଲେଣି, ସମୂଢ ଚେତା ସେ ଶ୍ଳୋକ କହିଲେ, ମୁଁ ସମୂଢ ଚେତା ହେଇଯାଇଛି। ଶିଷ୍ୟତେୟମ୍ ସାଧିମାଂ ତ୍ୱଂ ପ୍ରପନ୍ନମ୍ ସେ ଶ୍ଳୋକରେ ସେ କହିଲେଣି, ମୁଁ ସମୂଢ ଚେତା ହେଇଯାଇଛି। ସମ୍ୟକ୍ ମୂଢ଼ ଚେତ ଯଶ୍ୟ, ମୋର ସମ୍ୟକ ଭାବରେ ମୂଢ଼ ହେଇଯାଇଛି, କଣଟା କରିବି କଣଟା କରିବିନି, ସନ୍ଦେହ। କାର୍ପଣ୍ୟ ଦୋଷ ଅପହତ ସ୍ୱଭାବ ପୃଚ୍ଛାମି ତ୍ୱାଂ ଧର୍ମ ସମୂଢ ଚେତ। ଧର୍ମ କଥା ପଚାରୁଛନ୍ତି, କାହିଁକି ପଚାରୁଛନ୍ତି ନା ସମୂଢ ଚେତା ହେଇଛି। ଧର୍ମ କଥା ପଚାରୁଛନ୍ତି କିନ୍ତୁ ଭଗବାନ କହିଲା ବେଳକୁ ସେ ବୁଝିପାରୁନାହାନ୍ତି। ଭଗବାନ କହୁଛନ୍ତି ତମ କ୍ଷତ୍ରିୟ, ତୁମର ଧର୍ମର ଯୁଦ୍ଧ କରିବା, ଏଟା ଧର୍ମ। ଭଗବାନ ଧର୍ମ କଥା ସିଧା କହିଲା ବେଳକୁ ଅର୍ଜୁନ ସିଧା ବୁଝୁନାହାନ୍ତି। ତେଣୁ ଅର୍ଜୁନ ସେଥିରେ ସିଧା ବୁଝୁନାହାନ୍ତି, ତାଙ୍କୁ ବୁଝିବା ପାଇଁ ଏତେ କଥା କହୁଛନ୍ତି, ଜ୍ଞାନ ଯୋଗ କର୍ମ ଯୋଗ ଧ୍ୟାନ ଯୋଗ ସବୁ କହିକି ଶେଷରେ ଭଗବାନ ସେଇ ଯୁଦ୍ଧ କଥା ହିଁ କହିବେ। ବର୍ତ୍ତମାନ କର୍ମର ନିଷ୍କାମ କର୍ମର ଉପଦେଶ ଦେଲେ ଅର୍ଜୁନ, ତୁମେ କ୍ଷତ୍ରିୟ, କ୍ଷତ୍ରିୟ ମାନେ ତୁମେ ଯୁଦ୍ଧ କରିବା ଦରକାର। ଯୁଦ୍ଧର କାରଣ ଆଉ କିଛି ନ ହେଇପାରେ, ଯୁଦ୍ଧର କାରଣ ହଉଛି ଯୁଦ୍ଧ। ଯୁଦ୍ଧରେ ଜୟ ହେଇପାରେ ପରାଜୟ ହେଇପାରେ, ତୁମେ କ୍ଷତ୍ରିୟ, ତୁମକୁ ଯୁଦ୍ଧ କରିବାକୁ ପଡିବ, ଯାଅ ତୁମେ କର। ପୁଣି ଆଗରେ ଆସିବ, ଶ୍ରେୟାନ ସ୍ୱଧର୍ମ ବିଗୁଣ ପରଧର୍ମ ସୁନିଶ୍ଚିତାମ ସୁଧନ ନିଧରମ ସେୟମ ପରଧର୍ମ ଭୟା ହୁଏ ପଞ୍ଚମ ପଞ୍ଚମ ରାଧି ଆସିବେ କଣ। ପୁରା ଭଗବାନ ଗୋଟେ 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 ଶ୍ଳୋକରେ ଯେତେ ଉପଦେଶ ଦେବେ ସେ ଯୁଦ୍ଧ କଥା କହିବେ, ତାଙ୍କର ସନ୍ଦେହଟା ରହିଛି। ଅର୍ଜୁନ ତୁମେ ସନ୍ଦେହଟା କେମିତି କାଟ ନା, ଜ୍ଞାନ ସିନା ଚିତ୍ତ ଜ୍ଞାନ ଏଠି କହିଛନ୍ତି ନା, ତସ୍ମାତ୍ ଅଜ୍ଞାନ ସମ୍ବୃତମ ହୃଦସ୍ତମ ଜ୍ଞାନ ସିନା ଆତ୍ମନ। ତମ ହୃଦୟରେ ଗୋଟେ ଅଜ୍ଞାନ ଉଦୟ ହେଇଛି, ଜୀବରେ ଏଇଟା ହଉଛି ଗୋଟେ ଅଜ୍ଞାନ ନା, ହୃଦୟ ଭିତରେ ଅଜ୍ଞାନ, ଜୀବର ଅଜ୍ଞାନ ହଉଛି ମୁଁ ହଉଛି ଭଗବାନଙ୍କର ଅଂଶ, ମତେ ଭଗବାନଙ୍କୁ ସ୍ମରଣ କରିବାକୁ ପଡିବ, ଭଗବତ କାର୍ଯ୍ୟ କରିବାକୁ ପଡିବ। ଏଠି ପ୍ରଭୁପଦ ତାତ୍ପର୍ଯ୍ୟରେ ଦୁଇଟା ଜିନିଷ ଲେଖିଲେ, ବହୁତ ସୁନ୍ଦର କଥା ଲେଖିଲେ। ଏଇ ଯୋଗରେ ଦୁଇଟି ବିଭାଗ, ଯଜ୍ଞ ବିଭାଗ ଅଛି, ସନାତନ ଯୋଗ ବା ସନାତନ କର୍ମ ବୋଲି ଯାହା କହୁଛନ୍ତି ସେଥିରେ ଦୁଇଟି ବିଭାଗ ଅଛି। ଗୋଟିଏ ହେଲା ଦ୍ରବ୍ୟମୟ ଯଜ୍ଞ, ଦ୍ରବ୍ୟମୟ ଯଜ୍ଞ ମାନେ ଯାହା ଦ୍ରବ୍ୟ ଅଛି ତା ଦ୍ୱାରା ଯଜ୍ଞ କରିବ, ଯିଏ ଆତ୍ମାନୁଭୂତି ଲାଭ କରିପାରୁନି ତା ପାଇଁ ଏଟା ଗୋଟେ ସୋପାନ ଦିଆଗଲା। ଯେଉଁମାନେ ବସିଛନ୍ତି ତାଙ୍କର କ'ଣ କୁହାଯିବ, କାମନା ବାସନା ନାହିଁ, ତାଙ୍କର କୌଣସି ଭୋଗ ବାସନା ନାହିଁ। ଆଗରୁ ସବୁ ଫଳମୂଳ ଭୋଜନ କରୁଥିଲେ, ସେମାନେ ବସୁଥିଲେ, ଧ୍ୟାନ କରୁଥିଲେ, ଚିନ୍ତନ କରୁଥିଲେ ଆତ୍ମା ଉପଲବ୍ଧି କରିବା ପାଇଁ। ସେମାନେ ଡାଇରେକ୍ଟ ତାଙ୍କର ସଂସାର କୌଣସି କ'ଣ କୁହାଯିବ ବସ୍ତୁକୁ ଆଶା ନ କରିକି ସେ ଆତ୍ମା ଉପଲବ୍ଧି ପାଇଁ ଚେଷ୍ଟା କରିଥିଲେ। ମୁଁ ହେଉଛି ଆତ୍ମା, ମୁଁ ହେଉଛି ପରମାତ୍ମାଙ୍କର ଅଂଶ। ଯୋଗୀମାନେ ଆଉ କ'ଣ କରନ୍ତି, ଯୋଗୀମାନେ ଯେଉଁ ଧ୍ୟାନ କରନ୍ତି ହୃଦୟରେ ପରମାତ୍ମାଙ୍କୁ ଦର୍ଶନ କରିବା ପାଇଁ, ପରମାତ୍ମା ହୃଦୟ ଭିତରେ ଅଛନ୍ତି ଆଉ ମୁଁ ହେଉଛି ତାଙ୍କର ଅଂଶ। କିନ୍ତୁ ଏଇଟା ଯିଏ କରିପାରିବନି ଡାଇରେକ୍ଟ, ତାଙ୍କ ପାଇଁ ତ ପୁଣି ଭଗବାନ କିଛି ସାହାଯ୍ୟ କରିବେ। ମାନେ ଆମର ଅବସ୍ଥା କିଏ, ଆମେ କିଏ ଆମେ ଜାଣିନେ, ଯେତେବେଳେ ତୁମେ କିଏ ତୁମେ ଜାଣିନ। ଯେମିତି ଗୋଟେ ଅଫିସରେ ଜଣେ କାମ କରୁଛି, ସେ ଜାଣିନି ତା ପୋଷ୍ଟ କ'ଣ, ତେଣୁ ସେ ଯାହା କରିବ କ'ଣ କରିବ, ଭୁଲ କରିବ, ତା କାମଟା ସବୁ ରିଜେକ୍ଟ କରିଦିଆ ହବ। ତୁମେ ତୁମର ପୋଷ୍ଟଟା ଫିକ୍ସ ହେଇନି, ତୁମେ ଯେଉଁଟା କର୍ମ ଗୁଡ଼ା କରୁଛ, ତୁମେ ଗୋଟେ ଅଫିସକୁ ପଶିଯିବ, ନାଇଁ ଅଫିସର ସିଟ୍ରେ କିଛି ସମୟ ବସିଯିବ, ତାପରେ କ୍ଲର୍କ ସିଟ୍ରେ କିଛି ସମୟ ବସିଯିବ, ପିଅନ ସିଟ୍ରେ କିଛି ସମୟ ବସିଯିବ, ତୁମ ଆଲଟମେଣ୍ଟ କରାହେଇନି, ତୁମର କ'ଣ ପୋଜିସନଟା କ'ଣ, ତୁମେ ଯେଉଁ କର୍ମ ଗୁଡ଼ା କରିବ ତାକୁ ଉପର ହାୟର ଅଥରିଟି ରିଜେକ୍ଟ କରିଦେବ। ଲୋକମାନେ ସେଥିପାଇଁ ପ୍ରଶ୍ନ କରନ୍ତି ନା, ମଣିଷମାନଙ୍କ ପାଇଁ ଏତେ ନିୟମ କାହିଁକି ରଖାହେଇଛି, ଜନ୍ମଗତରୁ ଜନ୍ମ ହବ ପୁଣି ତାର ଜନ୍ମ ସଂସ୍କାର, କ'ଣ ଏକୋଇଶିଆ ପୂଜା ହବନି, ସେ କ'ଣ ଦାନ୍ତ ଉଠିଲା ତାକୁ କ'ଣ 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 ତାକୁ ଅର୍ଣ୍ଣପ୍ରାସନ କର, ଏଟା କର ସେଟା କର। ମଣିଷ ପାଇଁ ପଶୁର ତ କିଛି ନାହିଁ ନିୟମ, ମଣିଷ ପାଇଁ ନା ମଣିଷ ପୋଜିସନଟା ଫିକ୍ସ କରାହଉଛି, ସେ ଆତ୍ମା ପ୍ରଥମରୁ ତାକୁ ଏଥିପାଇଁ ତାର ସବୁ ବେଦବିଧିରେ ବିବାହ ହବ, ପଶୁପକ୍ଷୀ ମାନଙ୍କର ବିବାହ ନାହିଁ, ତାଙ୍କ ବିବାହ କ'ଣ, ତାଙ୍କ ଛୁଆ ପିଲା ଅଛି, ତାଙ୍କ ବିବାହ ନାହିଁ, କୌଣସି ଜୀବନର ଏସବୁ ନାହିଁ। ମଣିଷର ଗୁଡ଼ା ଏତେ କାହିଁ ନିୟମ ରଖାଯାଇଛି, ମୃତ୍ୟୁ ହେଇଗଲେ ମୃତ୍ୟୁ କତୁରୁ ଜନ୍ମ କତୁରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ବିଧିବିଧାନ ଗୁଡ଼ା ବେଦବିଧାନ କାହିଁ ଭଗବାନ ତିଆରି କଲେ। ଗୋଟେ ଜୀବ ତାର ସେ ଜାଣିବା ଦରକାର, ମୁଁ ହେଉଛି ଭଗବାନଙ୍କର ଅଂଶ, ଭୁଲି ହେଉଛି ତା ପୋଷ୍ଟଟା ଫିକ୍ସ ହେଇନି, ମାନେ ସେ ଯୋଉ କର୍ମଟା କରୁଛି ଭୁଲ। ଆଉ ବର୍ତ୍ତମାନ ମଣିଷ ଯେତେ ଯେ ବିଜ୍ଞାନ ତୁମେ ଯାହା ତିଆରି କର, ଏଇଟା ସବୁ ଭୁଲ ରାସ୍ତା, ଭୁଲ କାମ ଗୁଡ଼ା, କାହିଁ ତୁମ ପୋଜିସନଟା ତୁମେ ଜାଣିନ। ଯାହା ବାଡ଼େଇ ପିଟେ ହେଇକି ଲୋକ ଖଟିକି କାମ କରୁଛି, କରିକି କ'ଣ ପାଉଛି, କିଛି ପାଉଛି, ତା ପୋଜିସନ ଠିକ୍ ନାହିଁ ନା, ତା ସ୍ଥିତିଟା ଠିକ୍ ନାହିଁ, ସେ ଯେତେ କଷ୍ଟ କରିକି ସଂସାର କରୁଛି କ'ଣ କରୁଛି, ଶେଷରେ ନିରାଶ ହେଉଛି, କାହିଁ ତାର ସ୍ୱରୂପ ସ୍ଥିତିରେ ସେ ବୁଝୁନି। ମୁଁ ହେଉଛି ଭଗବାନଙ୍କର ଦାସ, ଭଗବାନ କୃଷ୍ଣଙ୍କର ଦାସ, ଏଇଟା ଆତ୍ମାନୁଭୂତି, ଏଇଟା ଡାଇରେକ୍ଟ ଗୋଟେ ଜୀବ କରିପାରୁନି। ତା ପାଇଁ କ'ଣ ଉପାୟ ନା, ଦିଟା ରହିଲା ଏଇଠି ପ୍ରପାତ କହିଲେ, ଦ୍ରବ୍ୟମୟ ଯଜ୍ଞରେ ବ୍ୟକ୍ତି ତାର ଭୌତିକ ସମ୍ପତ୍ତିକୁ ତ୍ୟାଗ କରେ। ଦ୍ରବ୍ୟମୟ ଯଜ୍ଞ ମାନେ ଦ୍ରବ୍ୟ ଦ୍ୱାରା ଯଜ୍ଞ କରିବ, ସେ ଡାଇରେକ୍ଟ ଆତ୍ମାନୁଭୂତି ଲାଭ କରିପାରୁନି। ଖଟିକି ଖାଟିକି ଯାହା ଟଙ୍କା ପଇସା ଭଲ ମନ୍ଦ ସିନେ ଦେଖୁନାହାନ୍ତି, ଯୋଉ ଗାଁ ଗହଳିରେ ଗୋଟା ଥିଲା, ଆଜିକାଲି ତ ଗୋଟା ସବୁ ନାହିଁ। ଗାଁ ଗହଳିରେ ଯୋଉ ବାବା ମାନେ ଭିକ ମାଗିବାକୁ ଆସୁଥିଲେ, ଆଜିକାଲି ଭିକ ମାଗିବ କିଏ ଆସୁଛି, ବାବା କାହିଁ ଭିକ ମାଗିବାକୁ ଯିବ, ବାବା ଦେଖିଲେ ଭିକ ମାଗିଲେ ପେଟ ପୋଷିବ ବୋଲି, ତେଣୁ ସେ କହିଲେ ଏମିତି ପନ୍ଥା କରିବୁ, ସେ ଆସିକି ଲୋକ ଆମ କତିରେ ଆସିକି ଦେଇକି ଯିବେ, କଳିଯୁଗ ସେଟା ଆଉ। ମାଗିଲେ ତୁମକୁ କ'ଣ, ମାଗିଲେ ତୁମେ ଚଳିପାରିବ, ତୁମ ମାଗିଲେ ତୁମ ମୋବାଇଲ ଖର୍ଚ୍ଚ, ବାବାଙ୍କର ମୋବାଇଲ ଦରକାର, ମୋବାଇଲ ଖର୍ଚ୍ଚ ତୁମର ମିଳିବନି, ମରିଯିବ ତ ସେ ବାବା ନା, ମୋବାଇଲ ଯାଇକି ମାଗିବାକୁ ଆଜ୍ଞା ମୋ କାର୍ଡଟା ରିଚାର୍ଜ କରିଦିଅ, ମୋ ସାନବେଳେ ବସନ୍ତର ଯାଇ କହିବି ନା ମୋ କାର୍ଡଟା ରିଚାର୍ଜ କରିଦିଅ ବୋଲି, ପ୍ରଭୁପାତ ଜାଣନ୍ତି ଭବିଷ୍ୟତ ଯୋଉ ବାବା ମାନେ ଆସିବେ, ଦୁନିଆ ତ ମୋବାଇଲ ବିନା ବଞ୍ଚି ପାରିବନି, ବାବା ମାନଙ୍କର ବି ମୋବାଇଲ ଦରକାର, ଆଉ ସେ ଭିକ ମାଗି କ'ଣ ଚଳିବେ ନା, ପେଟ୍ରୋଲ ପକେଇବା ପାଇଁ ମାଗିବ ଯାଇକି ଆଜ୍ଞା ମୁଁ ଟିକେ ଯିବି, ମୋତେ ଗାଡି ପଇସା ଦିଅନ୍ତୁ, ପେଟ୍ରୋଲ ଦିଅନ୍ତୁ, ଆଗରୁ ବାବା ତାଙ୍କ ଚାଲିକି ଯାଉଥିଲେ, ଭିକ ମାଗିକି ତୁମେ ପେଟ ବସି ପାରିବନି କଳିଯୁଗରେ, ତାଙ୍କୁ ଉପାୟ ଦିଆଗଲା, ଆଉ ତୁମେ କ'ଣ କରିବ ତ, ସେ ଆଗରୁ କ'ଣ କରୁଥିଲେ, ଲୋକମାନେ ସବୁ ତାଙ୍କ ଦ୍ରବ୍ୟ ଯାହାର ଧନ ରୋଜଗାର କରୁଥିଲେ ସବୁ ମଠ ମନ୍ଦିର କାଣିକି ଦଉଥିଲେ। ଆମେ ତ ଡାଇରେକ୍ଟ କୃଷ୍ଣଙ୍କର ସେବା କରିପାରୁନୁ, ଆମର ଗୋଟେ ଜ୍ଞାନ ଆସୁନି, ଆମେ ଯୋଉ କଷ୍ଟ ଅର୍ଜିତ ଧନ ଗୁଡ଼ା ରହୁଛି ତାକୁ ଭଗବାନଙ୍କୁ ସବୁ ଦବୁ, ଦ୍ରବ୍ୟମୟ ଯଜ୍ଞ, ଏଇଟା ଭଗବାନଙ୍କ ସେବାରେ ଲାଗିବା ଦ୍ୱାରା ସେ ଭଗବାନଙ୍କ କୃପା ଗୋଟେ ପାଉଥିଲେ, ତାଙ୍କ ଚେତନା ଗୁଡ଼ା ସବୁ ଶୁଦ୍ଧି ହଉଥିଲା, କର୍ମାର୍ପଣଟା ହଉଥିଲା, ସେଇଟା ସବୁ ଆମଠ ମନ୍ଦିରରେ ସେ ଯୋଉ ଭଗବାନଙ୍କ ଧନ ଗୁଡ଼ାକ ଆସୁଥିଲା ସେଇଟା ସବୁ। ଆଗରୁ ଲୋକ କ'ଣ କ'ଣ ଏମିତି କୋଟି କୋଟି ଟଙ୍କା ଆଣିଯିବେ, ଆଜିକାଲି ଯୋଉ ଲକ୍ଷେ ଟଙ୍କାର ଗୋଟେ ଚେକ୍ ଦେଇଦେଉଛନ୍ତି, 5 ଲକ୍ଷ ଟଙ୍କାର ଗୋଟେ ଚେକ୍ ଦେଇଦେଉଛନ୍ତି, ଆଗରୁ କ'ଣ ସେ ସବୁ ଚେକ୍ ଦେଉଥିଲେ ନା କ'ଣ, ଆଗରେ ଡାଲି ଚାଉଳ ପଇସା କ'ଣ ଦରକାର ବାବାଜୀର, ଆଜ୍ଞା କ'ଣ ଦରକାର କହିଲେ, ତେଲ ତାର ଆଣିଲେ ମଟର ଦେଇଦେଇଗଲେ, ବାବାଜୀ ମାନେ ଭଲ ରହୁଥିଲେ, ବାବାଜୀ ହାତକୁ ତ ପଇସା ଆସିବନି, ଆଉ କପଡ଼ା ଦରକାର କପଡ଼ା ଆଣି ଦେଇଦେବେ, କଳିଯୁଗରେ ଏମିତି ହଉ, ତୁମେ ବାବାଜୀ ତ କେହି ହେବେନି, ତୁମେ ବାବାଜୀ ବି କେହି ହେବେନି, ଆଗରୁ ପଇସା ପତ୍ର ସବୁ ବାବା ସାଧୁଙ୍କୁ ଦିଅନ୍ତିନି, ସାଧୁ ବି ପଇସା ରଖନ୍ତିନି, ସମୟଟା ସେ ଥିଲା ନା, ବର୍ତ୍ତମାନ ସେଟା ହେଇପାରିବନି, ସେତେବେଳେ ଯାହା ଦରକାର ଜିନିଷ ଆଣିକି ସେ ସବୁ ଧନୀ ଲୋକ ଥାନ୍ତି, ମାରୱାଡ଼ି ମାନେ ଥାନ୍ତି, ସେ ଟଙ୍କା ଦିଅନ୍ତି ବୃନ୍ଦାବନ ଲୋକ ନାହାନ୍ତି, ସେ ଅଟା ଅଟା ବାବା ଦୋକାନରେ କହିଦେଇକି ଯିବେ, ମୁଁ ଯେତେବେଳେ ଥିଲି ସବୁ ଜାଣିଛି, ସେ ସବୁ କହିଦେଇକି ଯିବେ ତୁମର ଯାହା ଦରକାର ମାସିକିଆ ସେ ଦୋକାନରୁ ନେଇଆସିବ, ପଇସା ଦେବେନି, ପଇସା ଦେଉନଥିଲେ, ସେଟା ଭଲ ତାଙ୍କ ଦ୍ରବ୍ୟମୟ, ତାଙ୍କ ଦ୍ରବ୍ୟମୟ ଯଜ୍ଞ ଏଇଟା ହେଉଥିଲା, ତାଙ୍କର ଦ୍ରବ୍ୟ ଗୁଡ଼ାକ ତାଙ୍କର ପଇସା ଗୁଡ଼ାକ ସବୁ ଭଗବାନଙ୍କ ସେବାରେ ଲାଗୁଥିଲା, ସାଧୁ କଣ ରହୁଥିଲା ନା ଶୁଦ୍ଧ ରହୁଥିଲା, ତାଙ୍କର ଯୋଉ ଧନ ଗୁଡାକ ଆସିଲା ସେଟା ସବୁ ଭଗବାନଙ୍କ ସେବାରେ ଲଗେଇଲା। ସାଧୁର ଅଶୁଦ୍ଧତା କୋଉଠି ଆସିବ, ସାଧୁର ଅଶୁଦ୍ଧତା ଆସିବ ଯଦି ସେ ବିଷୟର ଧନ ଗୁଡାକ ସବୁ ମଳିନ ହେବ, ବିଷୟ ଅର୍ଣ୍ଣ ଖାଇଲେ ମଳିନ ହେବ ମନ, ଆଉ ବିଷୟ ପୁଣି ତା ଭିତରେ ରଘୁନାଥ ଦାସ ଗୋସାଇଙ୍କର ବାପାକୁ ବିଷୟ କହିଦେଲେ, ଆଉ ଚୈତ୍ର ଚିତାମୃତରେ ରଘୁନାଥ ଦାସ ବାପା ସେ କଣ ଥିଲେ, ବୈଷ୍ଣବ ଥିଲେ, ସେ ବିଷ୍ଣୁ ଭକ୍ତ ହେଇକି ବି ବୈଷ୍ଣବ ହେଇକି ହରିନାମ କରିକି ତାଙ୍କ ଧନକୁ ମହାପ୍ରଭୁ ବିଷୟ ବୋଲି କହିଲେ, କାହିଁକି ଧନ ଉପରେ ତାଙ୍କର ଆସକ୍ତି ଅଛି, ତାଙ୍କ ବିଷୟ ବୋଲି କହିଦେଲେ, ସେ ଭକ୍ତ ହେଇଥିଲେ କଣ ତାର ଯଦି ଧନ ଉପରେ ଆସକ୍ତି ବିଷୟଟା, ତା ଧନ ବି ଖାଇଲେ ତୁମର ଭଜନ ହବ, ମହାପ୍ରଭୁଙ୍କ ଶିକ୍ଷା କଣ ଚଳିବ, ମହାପ୍ରଭୁଙ୍କ ଶିକ୍ଷା ବର୍ତ୍ତମାନ ଷ୍ଟ୍ରିକ୍ଟଲି ପାଳନ କରିବା କଠୋର କଠିନ ହେଇଗଲେ, ସେଟା ପ୍ରଭୁ ଜାଣ, ସେଥିପାଇଁ ସେ କହିଲେ ତୁମେ ଆଉ ପ୍ରଭୁ ଯେତିକି କସରସ କରିଦେଇଛନ୍ତି, ତୁମେ ଯେଉଁ ଧନୀ ଲୋକ ତୁ ପଇସା ଗୁଡ଼ାକ ଆଣୁଛ ସେଟା ସବୁ ଭଗବାନଙ୍କ ସେବାରେ ଲଗେଇବ, ମନ୍ଦିର ନନ୍ ବିଭିଟି ପ୍ରଭୁପାତ କହିଥିଲେ, କାରଣ ସେଟା ସବୁ ଠିକ ଧନ ନୁହେଁ, ଏସବୁ ପଇସା ପତ୍ର ଯୋଉ କଣ ତାଙ୍କର କଣ ବ୍ୟାଙ୍କର ସବୁ ନା କଣ ଏକ୍ସଟ୍ରା ପଇସା ମିଳୁଛି, ଜଣେ ଭକ୍ତ ଚାକିରି କରିଦେଇଛି କଣ ଅଫିସରେ, ତାକୁ କଣ ବ୍ରାଇବ୍ କହୁଛ କଣ, ଏଟା ଲାଞ୍ଚ, ଲାଞ୍ଚ ଆଣିବାକୁ ପଡିବ, ନ ଆଣିବ ଅଫିସର ହଇରାଣ କରିବ, କାରଣ ଅଫିସର ଡରିବ ଇଏ ଲାଞ୍ଚ ନ ନେଲେ ମନାରେ କହିଦେବ, ଭକ୍ତ ବି କଣ କରିବ ବିଚାରା, ତାର ପେଟ ପୋଷି ତା ଛୁଆ ପିଲା ଅଛି, ନା କୋଉ ଭକ୍ତ ଅଛି ଚାକିରି ଛାଡି ଦେଇକି ସେ ଚାଷ କରି ବଞ୍ଚିବ, ଚାଷୀ ତ ଚାଷ କରିବନି, ତା ମୁଣ୍ଡ ଖରାପ ହେଲାଣି, ତେଣୁ ସେ ପଇସାଟା କଣ କରିବ, ସେ ପଇସାଟା ସେ ଆଣିକି କାହାକୁ ଦଉଛି, ଭଗବାନଙ୍କୁ ଦଉଛି, ଯାହା ଭଗବାନଙ୍କୁ ଦେଇଦି, କିନ୍ତୁ ଦ୍ରବ୍ୟମୟ ଯଜ୍ଞ ହଉଛି ନିଜ କଷ୍ଟରେ ଅର୍ଜିତ ଯୋଉ ଧନ ଗୁଡାକ ସେଟା ସବୁ ଭଗବାନଙ୍କୁ, ସେଟା ଦୁଇ ପ୍ରକାର ରହିଲା, ଗୋଟିଏ ହେଲା ଭୌତିକ ସମ୍ପତ୍ତିକି ତ୍ୟାଗ କରିବା, ଏବଂ ଅନ୍ୟଟି ଜ୍ଞାନ ଯଜ୍ଞ ବା ଆତ୍ମଜ୍ଞାନ ବୋଲି କୁହାଯାଏ, ଆତ୍ମଜ୍ଞାନ, ସେ ଆତ୍ମଜ୍ଞାନ ଲାଭ କରୁଥିଲେ, ତେଣୁ ଯିଏ ଡାଇରେକ୍ଟ ଆତ୍ମଜ୍ଞାନ ଲାଭ କରିପାରୁନି ତା ପାଇଁ କଣ କରାଯାଉଛି, ଏଇଟା ଗୋଟେ ପ୍ରୋସେସ, ଦ୍ରବ୍ୟମୟ ଯଜ୍ଞଟା ସେ କରୁ, ଯଦି ବ୍ୟକ୍ତି ଆଧ୍ୟାତ୍ମିକ ଉନ୍ନତି ନିମିତ୍ତ ବା ଆତ୍ମାନୁଭୂତି ଲାଭ ନିମିତ୍ତ ଦ୍ରବ୍ୟମୟ ଯଜ୍ଞ ନ କରେ ତାହେଲେ ସେ ଯଜ୍ଞ ଭୌତିକ ଯଜ୍ଞ ହୋଇଯାଏ, ଟଙ୍କା ପଇସା ଗୁଡାକ ସବୁ ଭଗବାନଙ୍କ ସେବାରେ ଲଗାଉନାହାନ୍ତି, ତାଙ୍କ ବହୁତ କାମ ଗୁଡାକ କରୁଛନ୍ତି, କହିଲେ ସେ କଣ ଏଇଟା ଭୌତିକ କର୍ମ ହେଇଗଲା, ତା ଯଜ୍ଞର ଲକ୍ଷ୍ୟ ଏଠି ପ୍ରଭୁ ଲେଖିଛନ୍ତି, ଯଜ୍ଞର ଲକ୍ଷ୍ୟ ହଉଛି ଦୁଇଟା ଜିନିଷ, ଯେତେ ପ୍ରକାର ଯଜ୍ଞ ଆମେ କରୁଛେ ତା ଭିତରେ ଦୁଇଟା ଜିନିଷ, ଗୋଟେ ହେଲା ଆମେ ନିଜକୁ ଜାଣିବା ଦରକାର, ମୁଁ ହଉଛି ଆତ୍ମା, ଆମ ସ୍ୱରୂପ ସ୍ଥିତିକି ଜାଣିବା ଦରକାର, ଆଉ ଭଗବାନଙ୍କ ସ୍ଥିତିକି ଜାଣିବା ଦରକାର, କୃଷ୍ଣ ହେଉଛନ୍ତି ଜଗତର ମାଲିକ ଆଉ ମୁଁ ହଉଛି ତାଙ୍କର ଅଂଶ, ମଣିଷ ଯେ ଏତେ କାମଦାମ ନକଲେ ବଞ୍ଚିପାରିବନି, ଖାଇବା ପିଇବା ଏସବୁ ମଣିଷର ଯେତେ ଅସୁବିଧା ଷ୍ଟାର୍ଟ ହେଇଛି କାହିଁକି, ଏ ସଂସାରଟା ତିଆରି ହେଇଛି କାହିଁକି, ସଂସାରଟା ତିଆରି ହେଇଛି ଗୋଟେ କାମନା, ଜୀବ ଗୋଟେ କାମନା କରିଥିଲେ ସଂସାରଟା ତିଆରି ହେଇଛି, କାମନା ପାଇଁ ସଂସାରଟା ତିଆରି ହେଇଛି, ସେ କାମନାଟା କଣ ହେଲା, ମୁଁ ସ୍ୱତନ୍ତ୍ର ରହିବି, ମୁଁ ଭଗବାନଙ୍କର ସେବା କରିବିନି, ସେଥିପାଇଁ ତାଙ୍କୁ ମାୟା ଏ ଶରୀର ଦେଇଛି, ଜୀବକୁ ଯୋଉ ଶରୀରଟା ମିଳେ ତା ପାଖକୁ କେଉଁଥିପାଇଁ ଦେଇଛି, ତାର ସବୁବେଳେ ଗୋଟେ କାମନା ଆସିବ, ମୋର ଏଇଟା ଦରକାର, ଭଲ ଘର ରହିବି, ଭଲ ଗାଡ଼ି ଘୋଡ଼ା, ଏଇଟା ଆରେ ଭଗବାନ ସେଟା ଦେବେ, କିନ୍ତୁ ଭଗବାନଙ୍କୁ ଛାଡ଼ିକି ଆମର ସ୍ୱତନ୍ତ୍ର କାମନା, ଏଇଟା ହଉଛି ଆମ ଜୀବନର ଦୁଃଖ, ସେଇଟାକୁ ବୁଝିବା ପାଇଁ ଯିବୁ କହି ଦ୍ରବ୍ୟମୟ ସବୁ ଜିନିଷ ଗୁଡା ପୁଣି ନହେଲେ ଟଙ୍କା ପଇସା ସବୁଗୁଡା ନିଜର ରହିଲେ ବି ପୁଣି ନିଜର ଆସିଗଲା ସ୍ୱତନ୍ତ୍ରତା, ଆମର ଦୁଇଟି ଜିନିଷ ଅନୁଭବ କରିବାର ଅଛି, ମୁଁ ହଉଛି ଭଗବାନଙ୍କର ଦାସ ଆଉ କୃଷ୍ଣ ହଉଛନ୍ତି ସ୍ୱୟଂ ଭଗବାନ, ମୁଁ ତାଙ୍କର ଅଂଶ, ଏ ସମସ୍ତ ଯଜ୍ଞର ହଉଛି ସାର ପ୍ରବାଦ ବହୁତ ବଡ ତାତ୍ପର୍ଯ୍ୟ ରଖିଛନ୍ତି ଭକ୍ତିମୟ ଠାକୁର, ଭକ୍ତିମୟ ଠାକୁରଙ୍କ ତାତ୍ପର୍ଯ୍ୟରୁ ଆଣିକି ପ୍ରବାଦ ରଚନା କରିଛନ୍ତି, ଏ ସନାତନ ଯୁଗର ଦୁଇଟି ବିଭାଗ ଅଛି ଯୋଉଟା ଭକ୍ତିମୟ ଲେଖିଛନ୍ତି, ଭକ୍ତିମୟ ଠାକୁର ଲେଖିଛନ୍ତି ପ୍ରବାଦକୁ ଲେଖିଛନ୍ତି, ଗୋଟେ ଜଡ଼ ଦ୍ରବ୍ୟମୟ ବିଭାଗ ଓ ଆତ୍ମା ଯଥା ଆତ୍ମରୂପ ବିଚାର ବିଭାଗ ଚିନ୍ମୟ ବିଭାଗ, ମାନେ ଯୋଉମାନେ ଜଡ଼ ଦ୍ରବ୍ୟମୟ ଯୋଉଟା ଦ୍ରବ୍ୟମୟ ପ୍ରବାଦ ଲେଖିଲେ ଯୋଉଟା ଦ୍ରବ୍ୟମୟ ଯଜ୍ଞ ତାଙ୍କ ଧନ ସମ୍ପତ୍ତି ଗୁଡାକ କାହାକୁ ଦେବେ, ଭଗବାନଙ୍କୁ ଦେବେ, ଆଉ ଗୋଟେ ହେଲା ଆତ୍ମରୂପ ବିଭାଗ, ଜଡ଼ଦ୍ରବ୍ୟମୟ ବିଭାଗ ପୃଥକ ରୂପେ ଦୃଷ୍ଟ ହେଲେ କର୍ମ ମାତ୍ର ହୋଇପଡେ, ଏଇଟା କର୍ମ ହେଇଯିବ, ଯୋଉ ଜଡ଼ ଯଜ୍ଞ ଗୁଡାକ ଏଗୁଡା କଣ କହୁଛ, ଏ ଯୋଉ ସବୁ ଯଜ୍ଞ ଭଜ୍ଞ ଗୁଡା କରୁନାହାନ୍ତି ସବୁ, ହେ ମେଳା ଫେଳା ତାରିଣୀ ମେଳା ଇଏ ମେଳା ସନ୍ତୋଷୀ ମେଳା ଏସବୁ ଯଜ୍ଞ ହଜାର ଯଜ୍ଞ ଏସବୁ କରୁନାହାନ୍ତି ସବୁ କାହିଁକି କରୁଛନ୍ତି ସେଇଟା ସେଇଟା ଜଡ ଦ୍ରବ୍ୟ ସେଥିରେ କ'ଣ ତାଙ୍କ ଆତ୍ମା କଥା କିଛି ଅନୁଭବ ଆସୁଛି ନା ଭଗବାନଙ୍କ ଅଂଶ କଥା କିଛି ଅନୁଭବ ଆସୁଛି ପ୍ରଭୁ ମୋ ପୁଅ ମେଟ୍ରିକ ପାସ୍ କଲେ ତନେ ଗୋଟେ ମେଳା କରିବ କି କ'ଣ ଆଉ ଆଗରୁ ଯେଉଁ ମାନସିକ କରନ୍ତି କ'ଣ କରନ୍ତି କି ନା ଆଉ କ'ଣ କରନ୍ତି ମାନସିକ ପକାନ୍ତିନି ଆଗରୁ ସବୁ ଛେଳି ଦଉଥିଲେ କ'ଣ ଛେଳି ନା ବୋଦା ତାକୁ ଦେବେ କାଳୀଙ୍କ ପାଖରେ ସବୁ ପ୍ରଭୁ ମୋ ଝିଅ ବାହାରେ ହେଇଗଲେ ତୋତେ ଗୋଟେ ବୁଦା ଦେବି ତାକୁ ଟାଣ୍ଟାଣି ଟାଣ୍ଟା ନେଇକି ତାକୁ ପକେଇବି ତା ଘରେ ବଳି ସେ ସେତେ ତୋର ଆତ୍ମଜ୍ଞାନ କ'ଣ ହେଲା ତୋର ତୋର ସେଟା ଜଡ଼ମୟ ଦ୍ରବ୍ୟ ଏଟା ଜଡ଼ ଜିନିଷଟା ସଂସାର ଯେତେଗୁଡା ଯଜ୍ଞ ଗୁଡା ଚାଲିଛି ଏଗୁଡା ସବୁ ଜଡ଼ ଜିନିଷ ନା ସେଥିରେ କ'ଣ ଆତ୍ମା କଥା କିଛି ଅଛି ତାଙ୍କ କାମନାଟା ପୂର୍ତ୍ତି କରିବା ପାଇଁ ଏଗୁଡା କହେ ଛେଳି ଗୁଡାକୁ ନେଇକି ବଳି ପକେଇ ହଜାର ହଜାର ବଳି ପଡୁଥିଲେ ନା ମୁଁ ଦେଖିକି ମୋ ମୁଣ୍ଡ ଘୁରାଏ ମୁଁ ତ ସେଗୁଡା ଦେଖିନି ରକ୍ତ ଦେଖିଲା ମୋ ମୁଣ୍ଡ ଘୁରାଏ ସେ ସବୁ ଆମ ମା ହରିକା ସେତେବେଳେ ସବୁ ଜାଣିନଥିଲେ ସେ ସବୁ ଯାଆନ୍ତି ସେଗୁଡା କହିବେ କ'ଣ ସେଟା ପୁଣି ପ୍ରସାଦ ସେ ଖାଇବେନି କିନ୍ତୁ ଆଣିକି ଗାଁ ସବୁ ଗାଁ ଗାଁ ମାନଙ୍କରେ ବଣ୍ଟା ହବ ସେ ଛେଳି ଗୁଡା ବଳି ପକେଇ ଏଇଟା ତୁମେ ଦେବାଦେବୀଙ୍କୁ ଯୋଉ ବଳି ପକଉ ସେଟା ଭୂତ ଖାଉଛନ୍ତି ଦେବାଦେବୀ କାହିଁ ଖାଇବେ ସେଟା ବୈଷ୍ଣବ ସିଏ ଆଉ କିଏ ଖାଆନ୍ତି ଜଣେ କହିବେ ଶିବଜୀକୁ ମୁଁ ଗଞ୍ଜେଇ ଦେଉଛି ତୁ ଗଞ୍ଜେଇ ଦେଲେ ଶିବଜୀ କାହିଁ ଗଞ୍ଜେଇ ଖାଇବେ ଶିବଜୀଙ୍କ ଭୂତ ସିଏ ଯିଏ ଥିବ ସିଏ ଗଞ୍ଜେଇ ଖାଇବ ତୁ ତୋର ଭୂତ ପ୍ରସାଦ ଖାଇବୁ ଆଉ କଣ ଶିବଜୀ ଗଞ୍ଜେଇ ଖାଇବେ ସେ ବୈଷ୍ଣବ ସେ କାହିଁ ଗଞ୍ଜେଇ ଖାଇବେ ଯିଏ ଗଞ୍ଜେଇ ଖାଇବ ଯିଏ ଭାଗବତ ପଡିବ ଭୂତ ପ୍ରେତ ଏଇ ଯୋଉଡା ଅଛନ୍ତି ତୁମେ ଯୋଉ ଦେବାଦେବୀଙ୍କୁ ବଳି ପକଉଛ ସେଗୁଡା ସବୁ ସେ ଭୂତ ପ୍ରେତ ଖାଆନ୍ତି ଆଉ ସେ ନେଇ ଆଙ୍କର ଭୂତ ଗୁଡା ଆଙ୍କ ବୁଦ୍ଧି ଗୁଡା ଭୂତ ଭଳିଆ ହୁଏ ଦେଖୁନାହାନ୍ତି ଗଞ୍ଜେଇ ଖାଇବା ଲୋକର ବୁଦ୍ଧି ଭୂତ ଭଳିଆ ହବ ଏଣାଙ୍କ ବୁଦ୍ଧି ଗୁଡା ସେ ହବ ପଶୁ ଗୁଡା ବଳି ପକାନ୍ତି ହାଇ ଯଜ୍ଞ ସୁହା 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 ହେଇ କମ୍ପାଇବେ ଯଜ୍ଞ ଫଜ୍ଞ କରିବେ ଏରେ କାହିଁକି ଗୁଡା କରୁଛ ନା ଆଜ୍ଞା ମୋର ମାନସିକ ଥିଲା ମୋର ପୁଅର କେମିତି ଗୋଟେ ଭଲ ଇଏ ହବ ଏଇ ଯୋଉ କ'ଣ କୋଉଠି କୋଉଠି ଘର ବାସ୍ତୁ ଦୋଷ ଅଛି କୋଉଠି କ'ଣ ଭୂତ ଲାଗୁଛି କୋଉଠି କ'ଣ ହଉଛି ଏଇ ଯଜ୍ଞ ଗୁଡାକ ଏଇଟା ଜଡ଼ ଦ୍ରବ୍ୟ ନା ଏଇଟା ତା ଆତ୍ମଚେତନା ପାଇଁ କରୁଛନ୍ତି କିଏ ଆତ୍ମଚେତନା ପାଇଁ କରୁଛନ୍ତି କହିଲେ ତୁମ ଗାଁରେ ଗୋଟେ ବଡ ବିଶାଳ ବଡ ମନ୍ଦିର ବା କ'ଣ ସନ୍ତୋଷ ପ୍ରଭୁ ଗାଁରେ ଠିଆ ହେଇଯାଇଛି ଯୋଉ ଗାଁରେ ଗୋଟେ ମନ୍ଦିର ଠିଆ ହେଇନି ସଂସାର ବଡ ବଡ ମନ୍ଦିର ସବୁ କରି ପକଉଛନ୍ତି କାହିଁକି ମନ୍ଦିର କରୁଛନ୍ତି କାହିଁକି ମନ୍ଦିର କରୁଛନ୍ତି କହିଲେ ଦେଖିବା ସଂସାର ଯେତେ ଯୋଉ ମନ୍ଦିର ଚାଲିଛି କାହିଁ କରାହେଇଛି ଏଇଟା କ'ଣ ବୁଝିବା ପାଇଁ ଭଗବାନଙ୍କୁ ବୁଝିବା ପାଇଁ କରାହେଇଛି ନା ନିଜକୁ ବୁଝିବା ପାଇଁ କରାହେଇଛି ସବୁ ଜଡ଼ କାମନା ଗୁଡାକ ସବୁ ଅଛି ଜଡ଼ ଦ୍ରବ୍ୟ ଏଗୁଡା ସବୁ ଜଡ଼ ଆତ୍ମଚେତନା ତାଙ୍କର କିଛି ଏଗୁଡାକ ଆସିବାର ନାହିଁ ସେଇ ଗୋଟେ ଦିନ ଉପାସ କରିଦେବେ ସେ ଧୋତି ପିନ୍ଧି ପକେଇଥିବେ ସେଦିନ ଦେଖିବେ ଧୋତି ତାଙ୍କ ଧୋତି ପିନ୍ଧା ବି ଶିଖିନଥିବେ ନନା କହିବେ ଧୋତି ଯଜ୍ଞ କର ମୁଁ ଦେଖ ସବୁ ସେ ବଡ ବଡ଼ିଆ ଲୋକ ସବୁ ଯଜ୍ଞ ଧୋତି ପିନ୍ଧିକି ଆସିଥିବେ ସେ ଧୋତି ପୁଣି ନୂଆ ଧୋତି ଗୋଟେ ପିନ୍ଧି ପକେଇ ସେ ଧୋତିକି ଧୁଆଧୁଇ କରିନଥିବେ ସେ ତାର ଧୋତି ଠିଆ ହଉଥିବ ଇଏ ତାର ପକଉଥିବେ ତାଙ୍କୁ ଦେଖିଲେ ସେ ଯାହା ଅବସ୍ଥା ହଉଥିବେ ସେ ଖାଲି ଅଧଘଣ୍ଟା କେମିତି ଖାଲି ପୂଜା ସରିବ ତାପରେ ପ୍ୟାଣ୍ଟଟା ଖୋଲି ପକେଇବେ ସେ ତୁମର କେଉଁ ଆତ୍ମଜ୍ଞାନ ଆସୁଛି କଣ ସେଥିରେ ଅଛି ଆଉ ନନା ବି ତାର ସେମିତି ସୁହା ସୁହା କହି ସରିଲା ପରେ ତାପରେ ତାର ପୁଣି ଖାନା ପକେଇଲା ଦେ ଦକ୍ଷିଣା ଦେ ପୁଣି ଗଲା ହୋଟେଲ ଚା ପା ପିଲା ବାସ ମାଛ ମାଂସ ମାଛ ପ୍ଲେଟ ଖାଇଲା ଚାଲୁ ଏଇ ତ ଇଏ ତ ଯଜ୍ଞ ଆଉ କଣ ତାଙ୍କର କଣ କାମନା ପୂର୍ଣ୍ଣ ହଉଛି ତାଙ୍କ ସେ ଜାଣୁଥିବେ ଏଇଟା ସେ ଜଡ଼ମୟ ଗୁଡା ଭକ୍ତିମନେ ଠାକୁର ସେଇଆ କହିଲେ ଜଡ଼ ଦ୍ରବ୍ୟମୟ ବିଭାଗ ପୃଥକ ରୂପେ ଦୃଷ୍ଟ ହେଲେ କର୍ମ ମାତ୍ର ହେଇପଡେ ଏ ଯୋଉ ଦ୍ରବ୍ୟ ଯଜ୍ଞ ଗୁଡା ଜଡ଼ ଦ୍ରବ୍ୟ ଯୋଉଟା ଏଇଟା ପୃଥକ ଆତ୍ମଜ୍ଞାନ ପାଇଁ ଭଗବାନଙ୍କ ପାଇଁ ଲାଗୁନି ଏଇଟା କଣ ହେଇଯିବ ଏଇଟା ସବ କର୍ମ ଏଇଟା କର୍ମ ଭଳିଆ ଫଳ ନା ସବୁ ବନ୍ଧନରେ ପଡିବେ ଯଜ୍ଞ କରିଥାନ୍ତି ତାଙ୍କର ତ ଆତ୍ମଚେତନା ନାହିଁ କୃଷ୍ଣ ଚେତନା ନାହିଁ ଭଗବତ ଚେତନା ଗୁଡା କିଛି ନାହିଁ ଏଇଟା ଯଜ୍ଞ କଲେ କଣ ହବ କିଛି ନାହିଁ ସେ କଥା ସେ କହୁଛନ୍ତି ଯେଉଁମାନେ ସେ ବିଭାଗରେ ଆବଦ୍ଧ ଥାନ୍ତି ସେମାନେ କର୍ମ ଜଡ଼ ଯେଉଁଟା ଖାଲି ଯଜ୍ଞ ଫଜ୍ଞ କରିବେ ଭଗବାନ ବିଷ୍ଣୁଙ୍କର ପ୍ରୀତିବିଧାନ ଏଗୁଡା କିଛି କରିବେ ସେଗୁଡା ସବୁ କର୍ମ ଜଡ଼ ଲୋକ ଗୁଡା ଖାଲି କର୍ମରେ ବାନ୍ଧିକି ରହିଛନ୍ତି ଆଉ ଆରେ ତୁମେ କାହିଁକି ଗୁଡା କରୁଛ ତାଙ୍କ ସେଥିରେ ଉଦ୍ଦେଶ୍ୟ ଗୋଟେ କଣ ଥିବ ତାଙ୍କ ଉଦ୍ଦେଶ୍ୟ ଗୋଟେ କାମନା ଥିବ ଆଜିକାଲି ମୁଁ ଆଉ ଦେଖୁନି ତୁମର ଏଇଠି ଥିବ ଯେ ଥିବ କଣ ସେ ବିନ ପ୍ରଭୁ ଏ ମା ତାରିଣୀଙ୍କ ପାଖରେ କାହିଁ ନଡ଼ିଆ ତ ମୁଁ ଦେଖୁନି କାହିଁ ଦି ଚାରିଟା ବୋଧେ ଥୁଆ ହଉଛି ନା ଆ ବସରେ କେତେ ନଡ଼ିଆ କାହିଁ ଆଉ କାହିଁ ନଡ଼ିଆ କୋଉଠି ଅଛି ମୋବାଇଲ ଯୁଗ ହେଲାଣି କିଏ ନଡ଼ିଆ ଆମେ ତ ସବୁ କଲେଜରେ ପଢୁ ଆମେ ସେ ଯାଜପୁରରେ ପଢୁଛୁ ସେ ଯୋଉ ଯାଜପୁର ଗୋଟେ ପାଣିକୋଇଲି ଛକ ଯେତେ ଛକ ଦେଖିବ ସବୁ ନଡ଼ିଆ ନଡ଼ିଆ ଥିବ ତାରିଣୀଙ୍କ ପାଖକୁ ସିଏ ଇଏ ବସ୍ ଯିବ ଆମେ ଯେତେବେଳେ କଲେଜରେ ପଢୁ ଆମର ଗୋଟେ ସୂତ୍ର ଥିଲା କଣ ବସ୍ ଅଟକିବନି ନଡ଼ିଆ ଦେଖେଇଦେଲେ ବସ୍ ଅଟକିବ ସେ ଡରୁଥିଲେ ସବୁ ଆମେ ଯିବୁ ସେ ବସ୍ ସେ ଜାଣିଛନ୍ତି କଲେଜ ପିଲା ଏମାନେ କନସେସନ୍ ମାଗିବେ ଆମର ସବୁ କାର୍ଡ ସବୁ ମିଳେ ଗଭର୍ଣ୍ଣମେଣ୍ଟରୁ ଓଏସ୍ଆର୍ଟିସିରୁ କାର୍ଡ ମିଳେ ନା ସବୁ ଗଭର୍ଣ୍ଣମେଣ୍ଟରୁ କାର୍ଡ ମିଳେ କଲେଜରୁ ସେ କାର୍ଡ ମିଳେ, କନସେସନ ଦେବାକୁ ବାଧ୍ୟ ସିଏ। ସେ କହିବେ ଇଏ କଲେଜ ପିଲା ଉଠିଲା ମାନେ ଇଏ କନସେସନ ମାଗିବେ ଆମର ସିଟ୍ରେ ପୁଣି, ତେଣୁ ସେ କ'ଣ କରିବେ ଗାଡ଼ି ଅଟକେଇବେନି, ଗାଡ଼ି ନଟକି ନଡ଼ିଆ ଦେଖିଦେଲେ ଅଟକେଇବେ, ଡ୍ରାଇଭର ଡର ତାରିଣୀ ନଡ଼ିଆ ହେଇ ସେ ନଡ଼ିଆ ଗୁଡ଼ାକ ଦେଖ କେତେ ଲୋକ ହଜାର ହଜାର ନଡ଼ିଆ ରହିବେ। ଏବେ ତ ମୁଁ ଦେଖୁନି, ମୁଁ କ'ଣ ଏବେ ଦେଖୁନି, କାହିଁକି ହାଇୱେରେ ଯାଉଛି ଆସୁଛି ସବୁଆଡ଼େ ଯାଉଛି, କାହିଁ ନଡ଼ିଆ କାହିଁ କେଉଁଠି ଥୁଆ ହେଇଛି। ଆଗରୁ ସେ ଦୋକାନ ପାଖରେ ସେ ହଜାର ହଜାର ନଡ଼ିଆ ରହୁଥିଲା, ଲୋକଙ୍କର ଏତେ କାମନା କାରଣ ପ୍ରଭୁ ମୋ ବାହାଘର ହେଇଗଲେ ମୁଁ ଦେବି, ଇଏ ବର୍ଷା ହେଇଗଲେ ନଡ଼ିଆ ପଠେଇବେ, ଆଉ ବର୍ଷା ପାଇଁ ନଡ଼ିଆ ପଠେଇବେ, ଏ ବର୍ଷା ହେଇଗଲା କ'ଣ ଏଥିରେ ଆତ୍ମ ସହିତ କ'ଣ ସମ୍ପର୍କ ଅଛି। ପ୍ରଶ୍ନ ହଉଛି ଏ ଯୋଉ ଦେବାଦେବୀ ପୂଜା ଯଜ୍ଞ ଏଗୁଡ଼ା ସବୁ କର୍ମ ଜଡ଼ ହେଇଗଲା, କାହିଁକି ଲୋକଗୁଡ଼ା ସବୁ କର୍ମ ଜଡ଼ ଲୋକ ଗୁଡାକ ନା, ଏଇ ଯୋଉ ଭଗବାନ ପାଖକୁ ବି ଯାଉଛନ୍ତି ଯୋଉ ଠାକୁରଙ୍କୁ ଦେଖିକି ଯିବା କ'ଣ କରିବା, ଏମାନେ ସବୁ କର୍ମ ଜଡ଼ ଲୋକ ନା, ଭଗବାନଙ୍କୁ ଦେଖିଦେଲେ ମୋର କାମନା ପୂର୍ତ୍ତି ହେଇଯିବ, ମୋ ପିଲା ଛୁଆ ଭଲରେ ରହିବେ। ଏ ଯେ ଲକ୍ଷ ଲକ୍ଷ ମନ୍ଦିର ବର୍ତ୍ତମାନ ଯୋଉ ଦେଖ ପୁରୀ ମନ୍ଦିର ଭିତରେ ପଶିପାରିବେନି, ବର୍ତ୍ତମାନ ବାର ମାସ ଭିଡ଼ ଏ ଭକ୍ତି ପାଇଁ ଯାଉଛନ୍ତି, କେତେ ଜଣଙ୍କୁ ପଚାରିଲ କିଏ କହୁଛି ମୁଁ ମୁକ୍ତି ପ୍ରଭୁ ଦରକାର ମୋତେ ସଂସାରରୁ ପାର କର, କିଏ ଜଣେ ବି ନଥିବେ ତା ଭିତରେ, ଏ ସବୁ ଜଡ଼ କର୍ମ ଜଡ଼ ଗୁଡା, ଯିଏ ଖାଇବା ପିଏ ମଜା କରିବେ ହୋଟେଲରେ ବାସ ଟିକେ ଠାକୁର ଡାକିଲେ ମୋ ପିଲା ଛୁଆ ଟିକେ ଭଲ ରହିବ ଭଗବାନ ଦେଖିଦେବା, ଏ କର୍ମ ଜଡ଼, ଯାହା ହଉ କିଛି ନହେଲେ ଭଗବାନ ଦର୍ଶନ ଟିକେ କରୁଛନ୍ତି। କିନ୍ତୁ ଯେଉଁଥିରେ ଆତ୍ମଜ୍ଞାନ ମୁଁ ହଉଛି ଭଗବାନଙ୍କର ଅଂଶ, ମୋର କର୍ତ୍ତବ୍ୟ ଗୁଡ଼ିକ ଭଗବାନ ପାଇଁ କିଛି ହବା ଦରକାର, ଏଇଟା ଯେଉଁ ଯଜ୍ଞରେ ନାହିଁ ସେଇଟା ସବୁ କର୍ମଜଡ଼ ସେ ଲେଖିଲେ। ସେଇଟା ଯେଉଁ ଯେଉଁମାନେ ଚିନ୍ମୟ ବିଭାଗକୁ ଲକ୍ଷ୍ୟ କରି ଜଡ଼ କର୍ମକୁ ଅନୁଷ୍ଠାନ କରନ୍ତି ସେମାନେ ମୁକ୍ତ, ମୁକ୍ତିଠାଙ୍କ ଭାଷା ଚିନ୍ମୟ କର୍ମକୁ ଲକ୍ଷ୍ୟ, କିନ୍ତୁ ଜଡ଼ କର୍ମ କ'ଣ, ଏ ଘରଟା କରୁଛନ୍ତି, ଚାକିରି ଖଣ୍ଡେ କରୁଛନ୍ତି, ଆଉ ଚାଷ କରୁଛନ୍ତି, କିନ୍ତୁ ଲକ୍ଷ୍ୟ କ'ଣ, ଚିନ୍ମୟ କର୍ମ, କେମିତି ମୁଁ ଭଗବାନଙ୍କ ଭକ୍ତିଟା ପାଇବି। ସଂସାର ରହିଥିଲେ ତୁମକୁ ଦୁଇଟା କର୍ମ କରିବାକୁ ପଡ଼ିବ, ଆଉ ତୁମ ଦେହଟା ପାଇଁ କ'ଣ କରିବ, ବାହାରିକ ଜିନିଷଟା ତୁମେ ନ ରହିଲେ ତୁମେ କ'ଣ କରିବ। ମଠର ସକାଳୁ ଜଣେ ବାବାଜୀ ଉଠୁଛି, ସେ କ'ଣ କରୁଛି, ଭିକ ମାଗିବା ପାଇଁ ଯାଉଛି ନା, ପଇସା ପାଇଁ ଯାଉଛି କି ଭିକ ମାଗିବା ପାଇଁ ଯାଉଛି, ତାର ଲକ୍ଷ୍ୟ ଜଡ଼ କର୍ମ ନୁହେଁ, ତାର ଲକ୍ଷ୍ୟ ହେଲା ଚିନ୍ମୟ, କିନ୍ତୁ କର୍ମ କରୁଛି ଜଡ଼, କିନ୍ତୁ କର୍ମଟା କହିବ ଜଡ଼ ହବନି, ଏଟା ଚିନ୍ମୟ ହେଇଗଲା, କାହିଁକି ତା ଲକ୍ଷ୍ୟଟା କ'ଣ ରହୁଛି, ଚିନ୍ମୟ କର୍ମର କିନ୍ତୁ ଭଗବାନଙ୍କର ଭକ୍ତି ହବ। ସେଟା ସଂସାରରେ ଚାକିରି ବାକିରି ଏଗୁଡ଼ା କରିବାକୁ ମନା କରାଯାଏନି, କର୍ମ କରିବାକୁ ମନା କରାଯାଏନି, ଲକ୍ଷ୍ୟଟାକୁ ସ୍ଥିର କର, ନହେଲେ ତୁମର ଖାଲି କଟିବାଟା ସାର ହବ, ମୋ ପୁଅ ବାହାର ହବ, ମୋ ଝିଅ ବାହାର ହବ, ମୁଁ ଘର 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 କରିବି ନାହିଁ, ଆମେ କର୍ମ ଗୁଡ଼ା କରୁଛେ ମୋର ଭକ୍ତିଟା କେମିତି ହଉ, ଏ ସଂସାରରୁ କେମିତି ଉଦ୍ଧାର ପାଇବି, କାରଣ କର୍ମ ନ କଲେ ସ୍ୱର ରହିବନି, ସ୍ୱର ନ ରହିଲେ ଆତ୍ମାଟା କୋଉଠି ରହିବ, ତୁମ ଆତ୍ମାଟା ପୁଣି ଜୀବାତ୍ମାଟା ଉଦ୍ଧାର ହବ କେମିତି। ଆମେ ତ ଜୀବାତ୍ମାର ଉଦ୍ଧାର ପାଇଁ ଭକ୍ତି କରିବା ନା, ଭକ୍ତି କରିବାକୁ ହେଲେ କ'ଣ କରିବାକୁ ପଡ଼ିବ, ସ୍ୱର ଦ୍ୱାରା ଭକ୍ତି କରିବା, ତାହେଲେ ସ୍ୱରଟାକୁ ରଖିଲେ ତ ଭକ୍ତି କରିବା, ଭକ୍ତିଟାକୁ ତାଙ୍କ ଭଜନ ସେଇଟା ଲେଖିଲେ ନା କ'ଣ, ଶରୀର ନ ରହିଲେ ଭଜନ ହବ ନା, ଜୀବନ ନ ରହିଲେ ଆମର ଭଜନ ହବନି, ଜୀବନ ନ ରହିଲେ ଭକ୍ତି କେମିତି କରିବା, ମରିଗଲ ମନେକର ବର୍ତ୍ତମାନ ତୁମେ ମରିଯିବ, ମରିଗଲେ କ'ଣ ହେଇଗଲା, ଭଗବାନ ପାଇଯିବ ନା କ'ଣ, ଯେତିକି ବାପା କର୍ମ କରିଥିବ ଯେ ଭକ୍ତ ବି ଅଧା ଅଧାରେ ଦେଇଗଲା, ପୁଣି ତାର ଯୋଉଠୁ ବନ୍ଦ ହେଇଥିବ ପୁଣି ସେଠୁ ଷ୍ଟାର୍ଟ ହବ, ମରିଗଲେ କେଉଁ ସରିଯାଉଛି ନା କ'ଣ, ସଂସାର କଷ୍ଟ ଲାଗିଲେ ତୁମେ କହିବ ମରିଯିବି, ଚାଲାକ ଲୋକ କେବେ କୌଣସି ଚାଲାକ ଭକ୍ତ କହିବନି ମୁଁ ମରିଯିବି, ପ୍ରଭୁ ଶୀଘ୍ର ମୋତେ ନେଇଯାଆନ୍ତୁ, କାହିଁକି ଯଦି ତାର ପ୍ରେମଟା ନଥିବ ଶୁଦ୍ଧ ଭକ୍ତି ନଥିବ ସିଏ ଚାଲିଗଲା ତାହେଲେ କ'ଣ ହବ, ତାକୁ ପୁଣି ଥରେ ଜନ୍ମ ନେବାକୁ ପଡ଼େ, ଦୁଃଖର ତ ଅବସାନ କେତେବେଳେ ହବ ନା, ଯେତେବେଳେ ଜୀବ ପ୍ରେମ ନ ପାଇବ ଭଗବାନଙ୍କ ଚରଣ କମଳରେ ଏ ଜଗତରୁ ପୁରା ବିରକ୍ତ ହବ, ଆଉ ଭଗବାନଙ୍କ ଚରଣ କମଳରେ ତାର ପ୍ରେମ ରହିବ ଭକ୍ତି ରହିବ, ସେତେବେଳେ ତା ପୂର୍ବରୁ ମରିଗଲେ ବି କୋଉ ସୁଖ ଅଛି ନା କ'ଣ, ପୁନଃସାର ମିଳିବ। ତେଣୁ ଏ ଯୋଉ ସେ କଥା ସେ କହୁଛନ୍ତି, ଯେଉଁମାନେ ଚିନ୍ମୟ ବିଭାଗକୁ ଲକ୍ଷ୍ୟ କରି ଜଡ଼ କର୍ମକୁ ଅନୁଷ୍ଠାନ କରନ୍ତି ସେମାନେ ମୁକ୍ତ, ସେମାନେ କ'ଣ ହେଲେ ଜଡ଼ କର୍ମ, କାହିଁକି ସେମାନେ କର୍ମ କରୁଛନ୍ତି ତାଙ୍କ ଚିନ୍ମୟ କ'ଣ, ମୁଁ ଆତ୍ମା ଭଗବାନ ଏଗୁଡ଼ା କିଛି ନାହିଁ, କିଛି ନାହିଁ। ସେ ତ ଏଇ ଯୋଉ ପୂଜା ଆଜିକାଲି ହଉଛି କ'ଣ, ସେ ଗଣେଶ ପୂଜା, ସେ ସରସ୍ୱତୀ ପୂଜା, ଯେତେ ପୂଜା ସବୁ ହଉଛି, ସେ ପୂଜା ସରିବ ତାପରେ ତାଙ୍କର ଫିଷ୍ଟ କରିବେ ନା କ'ଣ ସନ୍ତୋଷ ପ୍ରଭୁ, ଯୋଉ ସରିଯିବ ଯୋଉ ପୂଜା, ପୂଜା ସରିଲା ପରେ ଦୁର୍ଗା ପୂଜା, କାଳୀ ପୂଜା, ଫିଷ୍ଟ ଦିନ କ'ଣ ଖାଇବେ, ପୁଣି ଗୋଟେ ପଶୁ ମରା ହବ, ଦେବୀ ପୂଜା ସରିଲା ପୁଣି ଗୋଟେ ଜୀବକୁ ମରା ହବ, ତା ଚିନ୍ମୟ ଜିନିଷ ତାଙ୍କ ଲକ୍ଷ୍ୟ ନାହିଁ, କିନ୍ତୁ ଲାଗୁଛି ଗୋଟେ ଯଜ୍ଞ, ଏ ମାଇକି ବଜେଇକି ସୁହା ସୁହା ସେ ନେଇ ଆସିବେ, ସେ ଭଲ କିଏ ଉଚ୍ଚାରଣ କରିବ କ'ଣ କରିବ ଲୋକ ଦେଖାଣି, ସେ ଯୋଉ ଆମର କ'ଣ ସେଟା ଗାନ୍ଧୀ ମାର୍କେଟ ଆଗରେ ବସିପାରିବନି, ସେ ପରା ଲଗେଇବେ ଗୋଟେ ଗୋଟେ ଫାର୍ସ ଗୁଡାକ, ଏଗୁଡା ଭକ୍ତି ହିସାବରେ ଏଗୁଡା ସବୁ କିଛି ଏଟା ଲୋକ ଦେଖାଣିଆ ଜିନିଷ ଗୁଡା ଫାର୍ସ, ତୋର କିଛି ଜ୍ଞାନ ନାହିଁ, ତ ସରିବ ତାପରେ ପୁଣି ସେ ପାନ ସେଇଠି ବସିଥିବେ, ସେ ପାନ ଚୋବଉଥିବେ, ସେ ଚାହା କପେ ପିଉଥିବେ, କିନ୍ତୁ ଏଗୁଡ଼ା ଜଡ଼ମୟ ଜିନିଷ ଗୁଡା, ଏଗୁଡ଼ା କାହିଁକି ଗୁଡା କରୁଛ? ତୋର ତ ଆତ୍ମଚେତନା କିଛି ନାହିଁ, ଚିନ୍ମୟକୁ ଲକ୍ଷ୍ୟ କରୁନାହାନ୍ତି, କେବଳ କର୍ମ ଗୁଡାକ କରୁଛନ୍ତି, ଯେଉଁ ଯଜ୍ଞ ଗୁଡା କର ସେଟା ସବୁ ବନ୍ଧନର କାରଣ। ଆମର କଣ ନା ଜଡ଼ କର୍ମ ଭଳିଆ ଲାଗୁଛି, କିନ୍ତୁ ଲକ୍ଷ୍ୟ ହଉଛି ଚିନ୍ମୟ। ବାଇଗଣ ଗଛ ତୁମ ଘରେ ଲଗଉଛ, ଆମେ ଏଠି ଲଗଉଛୁ ନା କଣ ମିନୁବାବୁ? ତୁମ ଘରେ ଲାଗୁଛି ବାଇଗଣ, ବାଇଗଣ ହେଲା ମାତାଜୀ କହିବେ ଟିକେ ଭାଜ ଟିକେ ଦିଟା ବାଇଗଣ, ଏ ପଖାଳ ବାଇଗଣ ଭଜା ଖାଇବା, ଆମର ଏଠି କଣ ବାଇଗଣ ହେଲେ ଭଗବାନଙ୍କର ଭୋଗ ଲାଗିବ। ସେଇ ସେଟା ଜଡ଼ କର୍ମ, କର୍ମଟା ଜଡ଼ ହେଲେ କି ନାହିଁ? ଆମେ ମାଟି ଆଣିବା, ବାଇଗଣ ଗଛ ଲଗେଇବା, ଘରେ ଜଣେ କର୍ମ କରୁଛେ, ଆମେ ବି କରୁଛୁ, କିନ୍ତୁ ଆମ ଲକ୍ଷ୍ୟ କଣ? ଚିନ୍ମୟ, ବାଡ଼ି ପରିବାଟା ଭଗବାନ କେମିତି ଭଗବାନଙ୍କୁ ଭୋଗ ଲାଗିବ, ଭଗବାନ ଖାଇବେ, ଲକ୍ଷ୍ୟଟା କର୍ମର ଲକ୍ଷ୍ୟଟା ଯଦି ଓଲଟା ହେଇଗଲା ବାପା, ସବୁ ଫଳ ଓଲଟା ହେ। କର୍ମ ସମାନ, ସଂସାରରେ ଥିଲା ମାନେ ତୁମକୁ କର୍ମ କରିବାକୁ ପଡିବ, କର୍ମଟା କୋଉଟା କେତେବେଳେ ବନ୍ଦ ନାହିଁ, କିନ୍ତୁ ଯଦି ଲକ୍ଷ୍ୟଟା ସ୍ଥିର ନାହିଁ, ଏଠି ସେ ଲେଖିଲେ ଚିନ୍ମୟ ବିଭାଗ ବିଶେଷ ରୂପେ ବିଚାର କରିଲେ ତାର ଏକ ଅଂଶ ଜୀବ ତତ୍ତ୍ୱ, ଅପର ଅଂଶ ଭଗବତ ତତ୍ତ୍ୱ। ଦେଖ ଏଇଟା ପ୍ରବାଦ ଲେଖିଛନ୍ତି, ଦିଟା ବିଭାଗ ଭକ୍ତିମୟ ଠାକୁରଙ୍କ ଭାଷ୍ୟକୁ ପୁରା ପ୍ରବାଦ ରଚନା। ଆମ ପାଇଁ ସେ କେତେ ବୃଦ୍ଧ ବୟସରେ କେତେ ସେ କୁଆଡେ କୁଆଡେ ଶାସ୍ତ୍ର ସବୁ କଲେକ୍ସନ କରିକି ତାତ୍ପର୍ଯ୍ୟ ଲେଖିଛି। ଚିନ୍ମୟ ବିଭାଗର ଦୁଇଟା ଅଂଶ ରହିଲା, ଜଡ଼ ଚିନ୍ମୟ ବିଭାଗରେ କଣ କଣ ରହିଲା? ଦୁଇଟା ଅଂଶ, ଗୋଟେ ଅଂଶ ହେଲା ଜୀବ, ଆଉ ଗୋଟେ ଅଂଶ ହେଲା ଭଗବାନ। ଦୁଇଟା ନାହିଁ, ପ୍ରଭୁ ସେଟା ଲେଖିଲେ, ତାତ୍ପର୍ଯ୍ୟରେ ପ୍ରଭୁ ଲେଖିଲେ ନାହିଁ, ଏ ଦୁଇଟି ବିଭାଗ ଅଛି। ପ୍ରଥମ ନିଜ ଆତ୍ମା ବୋଲି ଜାଣିବା ବା ସ୍ୱରୂପସ୍ଥିତିକୁ ଜାଣିବା, ଏବଂ ପରପୁରୁଷ ଭଗବାନ ସମ୍ବନ୍ଧୀୟ ସତ୍ୟ ବା ତତ୍ତ୍ୱକୁ ଜାଣିବା। ଚିନ୍ମୟ ତତ୍ତ୍ୱ ହେଲା ଦୁଇ ପ୍ରକାର, କଣ କଣ ହେଲା? ଜୀବ ଆଉ ଭଗବାନ। ଚିନ୍ମୟ ବିଭାଗ ବିଶେଷ ରୂପେ ବିଚାର କରିଲେ ତାର ଏକ ଅଂଶ ଜୀବ ତତ୍ତ୍ୱ, ଅପର ଅଂଶ ଭଗବତ ତତ୍ତ୍ୱ। ଭଗବତ ତତ୍ତ୍ୱ ଅନୁଭବକାରୀ ପୁରୁଷ ହିଁ ଆତ୍ମା ଯଥା ଆତ୍ମାର ଉପଦେୟାଂଶ ଲାଭ କରେ। ଯେ ଭଗବତ ତତ୍ତ୍ୱ ଭଗବତ ତତ୍ତ୍ୱ ଅନୁଭବକାରୀ ପୁରୁଷ ସେ ଆତ୍ମାକୁ ଠିକ ରୂପରେ, ଆତ୍ମା ଯଥା ଆତ୍ମା, ଆତ୍ମା ଯେଭଳି ସେଭଳି ଭାବରେ ସେ ଅନୁଭବ କରିବ। ଆମେ କଣ ଖାଲି କହୁଛେ ଆତ୍ମା ଶରୀରରେ ଅଛି ଏତିକି, ଆତ୍ମା କିଭଳି, ଆତ୍ମା ହଉଛି ପରମାତ୍ମାଙ୍କର ଅଂଶ, ତାଙ୍କର ଧର୍ମ ହଉଛି ତାଙ୍କର ସେବା କରିବା, ତା ବିନା ତାକୁ ସୁଖ ମିଳିବ ନାହିଁ, ଏ ଅନୁଭବଟା ଆସିବନି, ଆତ୍ମା ଅନୁଭବ ଯାର ନାହିଁ, ସେ ଖାଲି କହିଲେ କଣ ଆତ୍ମା? ଯିଏ ଜଣେ କହୁଛି ମତେ ସୁଖ ମିଳୁନି, ଏ ଭକ୍ତମାନଙ୍କର ବର୍ତ୍ତମାନ ବହୁତ ପ୍ରକାର ପ୍ରଶ୍ନ ସବୁ, ହଜାର ହଜାର ପ୍ରକାର ପ୍ରଶ୍ନ ସବୁ, ଯୋଉଟା ଆମେ ଶୁଣିନଥିଲୁ ଜାଣିନଥିଲୁ, ପ୍ରଶ୍ନ ତାଙ୍କର ତାଙ୍କ ସ୍ଥିତି ହିସାବରେ ସବୁ ପ୍ରଶ୍ନ ପଚାରୁଛନ୍ତି। କାହିଁକି? ଆରେ ତୁମେ ବା ଜଣକୁ ମୁଁ ମନ ସ୍ଥିର ହଉନି, ମୁଁ କେମିତି ଭଜନ କରିବି, ମୁଁ କେମିତି, ଆରେ ତୁମେ ସୁଖ ପାଇବା ପାଇଁ ଚାହୁଁଛ ନା? କେଉଁ ସୁଖ? ଚିନ୍ମୟ ସୁଖ, ତୁମେ ଆତ୍ମା, ଆଉ ତୁମେ ଯେ ଆତ୍ମା ହେଇ ଯଦି ପରମାତ୍ମାଙ୍କର ସେବାର ନ ଲାଗିଲ, ତୁମର କେମିତି ସେଗୁଡ଼ାକ ଆସିବ? ଭଜନଟା କେମିତି ହବ? ମନଟା ସ୍ଥିର କେମିତି ହବ? ଆଉ ଯୋଡ଼ କର୍ମ ଗୁଡାକ 18-20 ଘଣ୍ଟା ତୁମେ ଖଟିବ, ଗଧ ଭଳିଆ ଯୋଡ଼ କର୍ମ ଗୁଡାକ କରିବ, କରିକି ତୁମେ କେମିତି ତୁମେ ସବୁ କହିବ ସବୁ ଗୁଡାକ ଆମେ ପୁରା ଠିକ ସେ କରିବୁ? ଏଇଟା ହବନି। ବ୍ୟବହାରିକ କର୍ମଟାକୁ ସଂଯତ ନ କଲେ, ଆଜିକାଲିର କର୍ମ ଗୁଡା ସବୁ ଉଗ୍ର କର୍ମ। ଆଗରୁ କଣ ଚାଷ କରୁଥିଲେ? ଚାଷୀ ଧାନ କାଟିଲେଣି ଡିସେମ୍ବରରୁ, ନାହିଁ ଜାନୁଆରୀ ସରିଲା, ଜାନୁଆରୀ ଫେବୃଆରୀରୁ ସରିଗଲା। ଆଜିକାଲି ତ ଆହୁରି ସୁବିଧା ହେଲା, ମେସିନ୍ରୁ ଏକାଥର ପଳଉଛି କଣ, ସେଠି କଣ ସେଟା କହୁଛ, ସେ ଯୋଉ ଆର ମେସିନ୍ କତିକି, ଏ ମେସିନ୍ରୁ ଯାଉଛି ଧାନ ମେସିନ୍ ପାଖକୁ, ଯୋଉ ବସିଛି ମୁଁ କଣ ଆମର ତୁମର କହୁଛ ଷ୍ଟିମ୍ ଫିମ୍ କରିକି ତା ଚାଳ ବାହାର କରୁଛୁ। ଜାନୁଆରୀରୁ ବର୍ତ୍ତମାନ ଫେବୃଆରୀରୁ, ଫେବୃଆରୀ ମାର୍ଚ୍ଚ ଏପ୍ରିଲ ମେ ଜୁନ ଜୁଲାଇ ଅଗଷ୍ଟ ସେପ୍ଟେମ୍ବର, ଅଗଷ୍ଟ ଶେଷ ପର୍ଯ୍ୟନ୍ତ, ସେପ୍ଟେମ୍ବର ପର୍ଯ୍ୟନ୍ତ ସେ ଆରାମସେ 8 ମାସ ବସିବେ ଚାଷୀ। ଚାଷୀ ଆଉ କଣ କରନ୍ତି ଏ ସମୟରେ? କିଛି ନାହିଁ, ଯଦି ହୁଏ ମୁଗ ଟିକେ ବୁଣି ଦିଅନ୍ତି ସରିଲା। କଣ କରିବେ ନା? ବନ୍ଧୁବାନ୍ଧବ ଘରକୁ ଯାଉଥିଲେ, ଦେବାଦେବୀ ପୂଜା କରୁଥିଲେ, ରାମାୟଣ ମହାଭାରତ ପଢୁଥିଲେ, ଆଉ ତୁମେ ଅଫିସରେ ଚାକିରି କରିବ, ଅଫିସରେ ଚାକିରି କରି ତ ଗଧ ହବ, ଶନିବାର ରବିବାର ଛଡ଼ା ସବୁଦିନ ଗଧ ହବ, ଆଉ ତୁମେ କହିବ ଆମେ କେମିତି ଆମେ ମନ ସ୍ଥିର କରିବୁ? ତା ପାଠ ମୁଁ ତ କହିପାରିବିନି, କେମିତି ମନ ସ୍ଥିର କରିବୁ ସେଠି? କେମିତି ମନ ସ୍ଥିର କରିବୁ? ତୁ ତ ଜଡ଼ କାମ ଗୁଡାକ ଲାଗିଲୁ ବାପା, ଏଇଟା ମନ ସ୍ଥିର କେମିତି କରିବୁ? ସେମିତି ଖାଲି ବଞ୍ଚିବା କଥା, ସେ ସକାଳୁ ସକାଳୁ ନାମ ଟିକେ କହିକି ଯାଅ, ଯାଇକି ଭଗବାନ ଟିକେ ଯାହା ସେଠି ଜଡ଼ କର୍ମ ଗୁଡା କରୁଛ କର, ଆସ ପୁଣି ଆସିବ, ପିଲା ଛୁଆ ଘର ସଂସାର ସେ ବୁଝେଇବି ରହିଲେ। ନିର୍ମଳ ଭଜନ କଥା କୁହନି, ଆଉ ଲସ୍ କିଛି ନାହିଁ, ଯାହା ଠାକୁରଙ୍କୁ ଡାକୁଛ ଡାକୁଛ, କିଛି ଏଥିରେ କ୍ଷତି ନାହିଁ, ତୁମର ତ ସ୍ୱୀକୃତି ବଢୁଛି, ବରଂ ଭଗବାନ ଯଦି କୃପା କରିବେ କେତେବେଳେ ପଇସା ପତ୍ର ହେଇଗଲା, ଜବ ଚପ ଛାଡ଼ିବ, ସେତେବେଳେ ଯାହା କରିବ। ସରଳ ଜୀବନରେ ଯିଏ ଗାଈର ନ ରଖିବ ସବୁଠୁ ସରଳ ଜୀବନ ବୈଦିକ ସଭ୍ୟତାର ଦୁଇଟା, ଗାଈ ରଖିବା, ଚାଷ କରିବା। ଗାଈ ସିନା ଏବେ ରଖିବା ପଶୁ, ଗୋଶାଳା ତିଆରି କର, ହଇରାଣ। ଆଗରୁ ଗାଈମାନେ ଗଛ ମୂଳରେ ରହୁଥିଲେ, ସେ ବର୍ଷାରେ ଭିଜନ୍ତିନି, ସେ ବର୍ଷାରେ ସବୁ ଭିଜନ୍ତି। କୋଉଠି ଥିଲା ଗାଈମାନଙ୍କର ଘର ସବୁ? ବୃକ୍ଷ, ଏତେ ଘଞ୍ଚ ବୃକ୍ଷ ରହୁଥିଲା, ତୋଟା କୁହନ୍ତି, ତୋଟା ମାନଙ୍କରେ ଗାଈ ଶୁଅନ୍ତି, ଗାଈମାନେ ତୋଟାରେ ଶୋଇ, ସକାଳୁ ଉଠିଲେ ତାଙ୍କର ଗାଁରେ ଯୋଉ ତାଙ୍କ କ'ଣ ଗାଈ ପାଳିଥାଏ ତାଙ୍କ ନେଇକି ଗଲେ ଜଣେ ଯିବ, ବାସ ଗାଈମାନଙ୍କୁ ଚରେଇ ଦେଲେ, ତାଙ୍କର ଗାଈ ତାଙ୍କର ଖାଇଲେ, ତାଙ୍କର ଯାହା କ୍ଷୀର ତା ନେଇଗଲେ, ପୁଣି ଗାଈ ତାଙ୍କର ଶୋଇଲେ। ସେଥିରେ ଉଗ୍ର କର୍ମ ନାହିଁ କିଛି, ମନଟା ତୁମର କେଉଁଠି ଗାଈ ଚରିଲେ ତୁମ ମନଟା କ'ଣ ଉଗ୍ର ହବ ଯେ ଏମିତି ହେଲା ଏମିତି ହେଲା, ମେସିନ ଗାଈ ଚରିକି ଆସିଲେ ସେମିତି ଗାଈଟା ଏମିତି ଏଇ ଘାସ ଖାଇଛି କ'ଣ ଗୋଟେ ଚିତା ହଉଛି, କିଛି ନାହିଁ। ଚାଷ ଆଉ ଗାଈ ଏ ଦୁଇଟା ହେଲା ସରଳ କର୍ମ, ଏଇଟା ତ ନାହିଁ ବର୍ତ୍ତମାନ, ଏଇଟା ତ ପୁରା ନଷ୍ଟ ହେଲା ଭାରତ ବର୍ଷରେ। ଖାଲି ଯେ ଚାଲିଛି, ଯାହା ଭଗବାନ କେମିତି ବୁଦ୍ଧି ଦେଉଛନ୍ତି, ଲୋକଟା ଧାନ ପାନ କରୁଛନ୍ତି ବୋଲି ଖାଇବାକୁ ମିଳୁଛି, ନହେଲେ ସେ ଚାଇନା କ'ଣ ପ୍ଲାଷ୍ଟିକ ଚାଉଳ ତିଆରି କଲେଣି, ସେ ଆଉ ଖାଇକି ମରିବେ। ଆଉ କ'ଣ କରୁଥିବ, ଚାଷ କରିବନି, କିଛି କରିବନି, ଆଉ ବଞ୍ଚିବ କେମିତି ତୁମେ? ତୁମେ ଚାକିରି ସବୁ ଇଞ୍ଜିନିୟର ହବ, ଖାଇବ କ'ଣ? ତୁମେ ସବୁ ଇଞ୍ଜିନିୟର ଡକ୍ଟର ହବ, ଚାଷ କରିବ କିଏ? ସେ ପରିବା କ'ଣ କୁଆଡ଼େ ଖାଇବ? ପ୍ରଭୁ ସେମିତି ବୁଦ୍ଧି ଦେଉଛନ୍ତି ବୋଲି ବର୍ଦ୍ଧମାନ, ବର୍ଦ୍ଧମାନଟା ହେଲା ଆଳୁର ବେଶ। ସେ ଦେଖୁଥିଲେ ଖାଲି ଏଇଠୁ ଯିବେ 1 କିଲୋମିଟର, ଗୋଟେ ଗୋଟେ ହେଉଛି କୋଲ୍ଡ ଷ୍ଟୋର। ମୁଁ ପଚାରେ ସେ ଗାଡ଼ିବାଲା, ଗୋଟେ କ'ଣ କି ରେଟ୍ ଅଛି? କହିବା ଆଜ୍ଞା କୋଲ୍ଡ ଷ୍ଟୋର ଆଳୁ ଧାନ, ଧାନ ଚାଉଳ, ଧାନ ପାଇଁ ସେ ବର୍ଦ୍ଧମାନ ସବୁ ଚାଉଳ ଆସୁଛି। ଯାହା ହଉ, ପ୍ରଭୁ ତାଙ୍କୁ ବୁଦ୍ଧି ଦେଉଛନ୍ତି କେମିତି ସେମାନେ ଖଟୁଛନ୍ତି, ନହେଲେ ତ ମଣିଷ ବଢ଼ିଯିବ ସବୁ। ଚାଷବାସ ନହେଲେ ତୁମେ ଖାଇବ କ'ଣ? ତୁମେ ଏଇ ଯୋଉ ଲୋକମାନଙ୍କର ଯୋଉ ଚାହୁଁଛନ୍ତି, ଆମେ ଚିନ୍ମୟ ମାନେ ଭଗବତତ୍ତ୍ୱକୁ ଅନୁଭବ କରିବୁ, ଗୋଟେ ନାମ କରିବୁ, ସାଙ୍ଗେ ସାଙ୍ଗେ ମନ ସ୍ଥିର ହେଇଯିବ, ଏଇଟା ହବ କେମିତି? ତୁମର ଜଡ଼ଦ୍ରବ୍ୟ ଗୁଡାକ, ଜଡ଼ କର୍ମ ଗୁଡାକ ସବୁ ତା ଦେହରେ ଭର୍ତ୍ତି ହେଇକି ରହିଲେ ସରଳ ଜୀବନ ନାହିଁ ସେଟା। ସେଥିପାଇଁ ଆଉ ସେ ଆଶା କରିହବନି, ଯାହା ହେଲେ ସେଥିରେ କିଛି ଲସ୍ ବି ନାହିଁ, ଭଗବାନଙ୍କ ଭଜନ କର, ପ୍ରସାଦ ପାଅ ଯେତିକି ଯାଉଛ। ଆଉ ନିର୍ମଳ ଭଜନ, ନିର୍ମଳ ଭଜନ କରିବାଟା ଏତେ ସହଜ ଜିନିଷ ନୁହେଁ। ଉଗ୍ର କର୍ମ ରହିଲେ ତୁମେ ନିର୍ମଳ ଭଜନ କରିପାରିବନି, ମନ ଗୋଟିଏ। ଆଉ ପୁଣି ମନକୁ ଆମେ ଶାଖା ତିଆରି କରିଦେଉଛେ, ମନ ଆଗରୁ ଗୋଟିଏ ଥିଲା ନା, ବର୍ତ୍ତମାନ ତାକୁ 10ଟା ମନ କଲେଣି। କାହାର ଗୋଟେ ମନ ମତେ କହିଲ? ତାର ଗୋଟେ ମନ ଅଛି? ତୁମର ତ ଗୋଟେ ମନ ଆଗେ ମୋବାଇଲ ନେଲା, ଗୋଟେ ମନଟା ରହିଲା ଖାଲି ମୋବାଇଲ ପାଇଁ, ସେ ତାର ନେଇଗଲା ତାର ଗୋଟେ, ଆଉ ଯେଉଁ ସେ ତାର ସେ ତାର ମୋବାଇଲର ଗୋଟେ ମନ ରହିଲା, ତାପରେ ପିଲା ଛୁଆ ଘର ସଂସାର ସ୍ତ୍ରୀ କର୍ମ, ସେ ଗୋଟେ ମନ ସିନା ଗୋଟିଏ, ତାର 100 ବ୍ରାଞ୍ଚ ହେଲାଣି। ଆଗରୁ କିଛି ନଥିଲା, ଆଗରୁ ସବୁ ଆମେ ଦେଖିଛୁ ଆମ ଗାଁ ଗହଳି ଲୋକମାନେ କର୍ମୀ ହେଲେ ବି ଭାରି ଧୀର, ହସ ଖୁସିରେ ସେ ଗାଁ ଦାଣ୍ଡରେ ଯିବେ, କ'ଣ କହିଲେ ଯୋଉ ଇଏ ପକେଇକି ମୋ ହଳ, ହଳ ପକାନ୍ତିନି, ହଳ ଆରପଟ ଜୁଆଳି, ଡାକ ମାନ ହରିକା ଯାଉଥିବେ, ବଳଦ ଗୋଡ଼ୁଥିବେ ଡାକ, ଏଖିରେ ଜୀବନ କିରେ ଧାନ ପିଟା, ଜୀବନ କିରେ ଚାଲ ଚାଲ ପାଗ ହେଇ ଧାନଟା ଚଷି ଦେଇ ଆସିବା, ସେ ତାକୁ ଡାକ ମାର, କେଉଁ ଜମିକି ଚଷିବୁ କିରେ, ନା ମୁଁ ସେଠିକି ନେବି, ଡାକ ମାରିକି ସବୁ ଖୁସିରେ ଝିଅ ମାନେ ହସ ଖୁସିରେ ଯାଉଥିବେ। ବର୍ତ୍ତମାନ କେଉଁ ଅଫିସର କୋଉ କାହାକୁ ଦେଖିଲେ କାହା ମୁହଁରେ ହସ ଅଛି, ତାଙ୍କ ରକ୍ତ ଶୋଷି ହେଇଯାଉଛି, ଏଗୁଡ଼ା କିଛି ହସ ଅଛି? କିଛି ନାହିଁ, ସେ ମୋବାଇଲକୁ ଦେଖିକି କ'ଣ ଟିକେ ହସୁଛନ୍ତି, ସେ କାର୍ଟୁନ ଫାର୍ଟୁନକୁ, ମଣିଷକୁ ଦେଖିକି ହସିବେନି। ଆଗରୁ ଚାଷୀମାନେ ଏତେ ଖୁସିରେ ରୁହନ୍ତି, ଘରେ ଗଣ୍ଡଗୋଳ ଲାଗନ୍ତି, ଘରେ ଯେତେବେଳେ ଥାନ୍ତି ଘରେ ଗଣ୍ଡଗୋଳ ଲାଗନ୍ତି, ପଖାଳ ଖାଇବା ପାଇଁ କେଉଁଠି, ବିଲରେ। ଆମେ ସବୁ ମା ମାନଙ୍କୁ, ଆମେ ସବୁ ପାଠ ପଢା, ସେ ଘରେ ବିରକ୍ତ ହୁଅନ୍ତି, ତୁମେ ପାଠ ପଢା ପିଲା ଗୁଡା, ସେମାନେ ମୂଲ୍ୟାଙ୍କନ କ'ଣ ଖାଇବ? ଘରେ କଥାବାର୍ତ୍ତା ନାହିଁ, ଚାଷ ଜମିରେ, ଚାଷ ଜମିରେ ଗୋଟେ ଗୁରୁ ମହିମା ଅଛି, ବିଲରେ ତୁମେ ଯାହା ଖାଇବ ସେଟା ସ୍ୱାଦ, କେବେ ବି ଘରେ ସ୍ୱାଦ ହବନି, ସେ ଘର ଜିନିଷ ଘରେ ହବନି, ବିଲରେ ତୁମେ କାହାକୁ ସ୍ୱାଦ ଲାଗିବ? କାହିଁକି ସେଠି ଗୋମାତା ରହୁଛନ୍ତି, ଗୋମାତା ରହୁଛନ୍ତି, ଲକ୍ଷ୍ମୀ ବିଲରେ ଲକ୍ଷ୍ମୀ ରହୁଛନ୍ତି ନା ଜମିରେ। ଆମେ ସବୁ ଅର୍ଣ୍ଣ ଧରିକି ଯିବୁ ତାଙ୍କର ସାଙ୍ଗରେ ଖାଇବୁ, ଆମର ବେଲା ଅଲଗା ଥିବ ତାଙ୍କ ସାଙ୍ଗରେ ଖାଇବୁ, ସେ କହିବ ତୁମେ ଘରେ ଖାଉ ନା, ଏଇଠି ଭଲ ଲାଗୁଛି ବାସୁଛି, ସେଇ ଜିନିଷ। କାହିଁକି ସେଠି ଗୋମାତା ରହୁଛନ୍ତି, ପ୍ରକୃତି ଭଲ ପାଉଥିଲେ ନା, ପ୍ରକୃତି ଅମୃତତ୍ୱ ଦେଉଥିଲେ, ଏଇଟା ସବୁ ବିଷ କରିକି ନଷ୍ଟ କରିକି ସବୁ ନଷ୍ଟ କରିଦେଲେ। ସେ ହଳ କରିବେ, ଗୀତ ଗାଇବେ, ଡାକ ଶୁଭିବ ଆପଣଙ୍କର 1/2 କିଲୋମିଟର ଦୂରକୁ, ଗୀତ ସବୁ ଗାଉଥିବେ ନା, ଯୋଉ ଫିଲ୍ମ ଫିଲ୍ମ ଗୀତ ଭଜନ ଭଜନ ସବୁ, ସେ ଲୁଙ୍ଗି ପିନ୍ଧିଦେଇଥିବ, କଛା ମାରିଦେଇଥିବେ, ବାସ ପକଡ଼ି ପାରିଥିବେ, ଗାଉଥିବେ। ବର୍ତ୍ତମାନ ଯାହାକୁ ଦେଖିବେ ଭୂତ ଭଳିଆ କାନରେ ଗୋଟେ ଗେଞ୍ଜି ଥିବେ, ଏମିତି ଭୂତ ଭଳିଆ ଭୂତ ଯେମିତିକା ସେ ଗେଞ୍ଜି ସବୁ କାନରେ ଗେଞ୍ଜି ଯାଉଛନ୍ତି। ହଁ ତୁମ ମୁଣ୍ଡ ଗୁଡା ଖରାପ ପାଗଳ ହେଇଯିବ, ତୁମେ ସେଲ୍ସ ଗୁଡାକ କାନରେ କାହିଁକି ଗେଞ୍ଜୁଛ? ସାଉଣ୍ଡଟା ପଶିବା ପାଇଁ ଭଗବାନ ଛିଦ୍ର କରୁଛ, ତୁମେ ତାକୁ ବନ୍ଦ କରୁଛ ପୁଣି, ତୁମେ କହିବ ଆମେ ଭଜନ କରିବୁ, କିନ୍ତୁ ଭଜନ ହବ? ପ୍ରକୃତି ଉପରେ ତୁମେ ପ୍ରାକୃତିକ ପରିବେଶ ଉପରେ ନ ବଞ୍ଚିଲେ ତୁମେ ନିର୍ମଳ ଭୋଜନ କରିପାରିବନି, ସେ ନାଇଁ ଭଗବାନ ପ୍ରକୃତିକୁ ଛାଡ଼ିଥିଲେ ତାଙ୍କୁ ନଷ୍ଟ କରିଦେଲଣି ଆଉ ପାରିବନି, ତ ମନ ସବୁବେଳେ ଉତ୍ତେଜନା ରହିବ ଆଉ ଜଡ଼କର୍ମ ଗୁଡ଼ା କରିବ। ତୁମେ ସେ ଲେଖୁଛନ୍ତି ଏଇଟା, ଭଗବତ ତତ୍ତ୍ୱ ଅନୁଭବକାରୀ ପୁରୁଷ ହିଁ ଆତ୍ମା ଯଥା ଆତ୍ମାର ଉପଦେୟାଂଶ ଲାଭ କରେ, ଆତ୍ମାର ଯେଉଁ ଉପଦେୟାଂଶ ଅଂଶ ସେ ଜାଣିପାରେ ଏଇଟା ହଉଛି ଆତ୍ମା। ଭଗବତ ତତ୍ତ୍ୱର ଚିନ୍ମୟ ଜନ୍ମ କର୍ମାଦି ଓ ନିତ୍ୟ ଜୀବ ସଙ୍ଗୀତର ଅନୁଭବ ଦ୍ୱାରା ସେ ଅନୁଭବ ସିଦ୍ଧ ହୁଏ। ଭଗବତ ତତ୍ତ୍ୱର ଚିନ୍ମୟ, ଏ ଭଗବାନଙ୍କର ଚିନ୍ମୟ ଜନ୍ମ କର୍ମ ସେ ଅନୁଭବ କରିବ। ଆଉ ଦ୍ୱିତୀୟ କ'ଣ, ନିତ୍ୟ ଜୀବ ସଙ୍ଗୀତ, ଆମେ ହଉଛି ଭଗବାନଙ୍କର ନିତ୍ୟ ସଙ୍ଗୀ, ପ୍ରଭୁଙ୍କର ଆମେ ନିତ୍ୟ ସଙ୍ଗୀ ଆଉ ଭଗବାନଙ୍କର ଆମେ ଗୋଟେ ମାୟା ଭୁଲିକି ଆଜି କି ସଂସାର ଦୁଃଖ ପାଉଛେ କ'ଣ କୁହନ୍ତି ସେଠୁ, ଆଗରୁ ତ ବହୁତ ଭଜନ ସେ ପବ୍ଲିକରେ ସବୁ କାଏଁ, ଏବେ ତ ଆଉ କିଛି, ପ୍ରେମାନନ୍ଦ ଠାକୁର ଲେଖିଛନ୍ତି ପରକେ ଆପଣା କରି, ପରକୁ ଆପଣା କରି ଦିନଟା ଚାଲିଗଲା, ଜୀବର ତୁମେ ପୁଅ କୁହ ଝିଅ କୁହ ତୁମ ବନ୍ଧୁ କୁହ ବାନ୍ଧବ କୁହ, ତତ୍ତ୍ୱ ହିସାବରେ ସବୁ ପର ନା ନିଜର, ସମସ୍ତେ ପର, କୃଷ୍ଣ ହେଉଛନ୍ତି ନିଜର, କିନ୍ତୁ ପରକୁ ଆପଣା କରିକି ମୁଁ ଜୀବନଟା ଚାଲିଗଲା, ମତେ କିନ୍ତୁ ଭଲ ପାଇବ ସମସ୍ତେ, ଏ ଜୀବନର ସମସ୍ତେ ଏଇଟା ଚାଲିଛି। ସେ ଗୋଟେ ଭଜନ ମନଶିକ୍ଷା ତାଙ୍କର ସ୍ୱତନ୍ତ୍ର ଭଜନ, ସେ ପ୍ରଣାନନ୍ଦ ଠାକୁର ସବୁ ଲେଖିଛନ୍ତି 50, 100, 200 ଭଜନ ସେ ଲେଖିଛି। ଜୀବ ଖାଲି ଖାଲି ମରିଯାଉଛି, ତା ଜୀବନଟା ଚାଲିଯାଉଛି, ପରକୁ ଆପଣା କରିବ, ତୁମେ ଭଗବାନଙ୍କର, ତୁମେ ଏଠି କାହାର ନୁହଁ, ତୁମେ ଯୋଉ ତୁମେ ଦେହଟା ହେଉଛି ବାପା କତୁରୁ ଆସିଛି, ବାପା ସେ ଦେହଟା ବି ଉପାଦାନ ସବୁ ତିଆରି, ସେଟା ଭଗବାନ ତିଆରି କରି ଛାଡ଼ିଛନ୍ତି, ପରଟାକୁ ଆପଣା କରୁଛେ, ସେଥିପାଇଁ ଚିନ୍ତା ଚାଲିଛି। ଭାଇ ବୋଲେ ମୋ ସ୍ତ୍ରୀ କେମିତି, ମୋର ସ୍ତ୍ରୀ ହେଇକି ରହିବ, ତୋ ସ୍ତ୍ରୀ ତୋର ହେଇକି ରହିବ, ତା କର୍ମଫଳ ଅଲଗା, ସେ କାଇଁ ତୋର ହେଇକି ରହିବ, ସେ ପର କେବେ ଆପଣାର ହେଇପାରିବନି, କୃଷ୍ଣ ଆମର ନିଜର, ଆମେ ଆତ୍ମା ନା, ଯିବ କଣ, ଯିବ ତା ଅଧିକାର ସେଟା ହଉଛି, ଠିକ ଅଛି ଭାଇ ତୁମେ ଯାହା କରୁଛ କର, ସଂସାର କର, କିନ୍ତୁ ମନେ ରଖ କେବେ ପର ଆପଣା ହେଇପାରିବନି, କୌଣସି ଜୀବ କେବେ, ଜୀବ ହଉଛି ଭଗବାନଙ୍କର ଅଂଶ, ସେ ଭଗବାନଙ୍କର, ଯେତିକି ପାରିବ ତୁ ଭଗବାନ ପାଇଁ କରିପାରିଲ ସେ ନିଜର କରିପାରିବ, ଆଉ କେହି କିଛି କିଛି ନାହିଁ, କି ସେ ଲେଖିଦେଉଛନ୍ତି ସେ କଥା। ଭଗବତ ତତ୍ତ୍ୱର ଚିନ୍ମୟ ଜନ୍ମକର୍ମାଦି ଓ ନିତ୍ୟ ଜୀବ ସଙ୍ଗୀତର ଅନୁଭବ ଦ୍ୱାରା ସେ ସକଳ ଅନୁଭବ ସିଦ୍ଧ, ଦୁଇଟା ଅନୁଭବ ଆମର କରିବାକୁ ପଡିବ, ମୁଁ ହେଉଛି ଭଗବାନଙ୍କର ନିତ୍ୟ ସଙ୍ଗୀ, ମୁଁ ଆତ୍ମା, ଅଇ ନନ୍ଦତନୁ ଯକିଙ୍କର ମୁଁ ପଡ଼ିଯାଇଛି ପ୍ରଭୁ ଏଠି, ମୁଁ ପୁଣି କେମିତି ସେବାପତ୍ର କରି ଭଗବାନଙ୍କୁ ଚିନ୍ତନ କରି ପ୍ରଭୁ କେମିତି ମୁଁ ତାଙ୍କ ସଙ୍ଗୀ କରିନିଅନ୍ତୁ, ଆଉ ଭଗବାନଙ୍କର ଦିବ୍ୟ କର୍ମ ପ୍ରଭୁ ଏଠିକି ଆସିଛନ୍ତି ମୋତେ ଉଦ୍ଧାର କରିବା ପାଇଁ। ଭଗବାନ ଏଇ ଅଧ୍ୟାୟର ପ୍ରଥମରେ ସେ ବିଷୟ କୁହାଯାଇଛି, ଭକ୍ତିନାଥ ଠାକୁର କହୁଛନ୍ତି ଏଇଟା କେମିତି କୁହାଗଲା, ଏ ଅଧ୍ୟାୟର ପ୍ରଥମେ ସବୁ କୁହାଗଲା, କେମିତି କୁହାଗଲା, ପ୍ରଥମ ଅଧ୍ୟାୟରେ ଯୋଉ କହିଲେନି ବହୁ ନିମ ବ୍ୟତୀତାନି ଜନ୍ମାନି ତବ ଚାର୍ଜୁନ ତାନ୍ୟଙ୍ଗ ବେଦ ସର୍ବାଣୀ ନତ୍ୱବେଥ ପରମ ତବ, ତୁମର ମୋର ବହୁ ଜନ୍ମ ଯାଇଛି, ଅର୍ଜୁନ କହୁଛନ୍ତି ନା ଏଇଟା କ'ଣ, ତୁମେ ହଉଛି ମୋର ନିତ୍ୟ ସଙ୍ଗୀ, ସେଇଟା ଆଣି ଭକ୍ତିନାଥ ଠାକୁର ଭାଷ୍ୟଟା ଲେଖିଲେ। ଏବେ ତୁମେ ଜାଣିପାରୁନ, ତୁମେ କହୁଛ ମୁଁ ପାଣ୍ଡୁଙ୍କର ପୁତ୍ର, ଯୁଧିଷ୍ଠିର ମୋ ଭାଇ, କୁନ୍ତି ମୋ ମା, କିନ୍ତୁ ବହୁ ନିମ ବ୍ୟତୀତାନି ଜନ୍ମାନି ତବ ଚାର୍ଜୁନ, ଅର୍ଜୁନ ତୁମର ମୋର ବହୁ ଜନ୍ମ ଯାଇଛି। ଆଉ ସେ ଶ୍ଳୋକର ନାଇଁ ଦ୍ୱିତୀୟ ଅଧ୍ୟାୟ ବୋଧେ, ନମେ ଜନାଧିପା ନଚୈବ ନ ଭବିଷ୍ୟାମି ସର୍ବଭୟମ ତପରମ ନତ୍ୱୈବ ଅହମ୍ ଜାତୁ ନାଶମ ନତ୍ୱେ ନମେ ଜନାଧିପା, ଅର୍ଜୁନ ଏସବୁ କିଛି ନଥିଲା, ତୁମେ ବି ନଥିଲ, ଭରସ କହୁନାହାନ୍ତି ଇଏ ବି ରହିବେନି, ମୁଁ ସବୁବେଳେ ରହିବି, ଆତ୍ମା ସବୁବେଳେ ରହିବ, ଆତ୍ମା ପରମାତ୍ମାଙ୍କର ନିତ୍ୟକୁ ସବୁବେଳେ ପ୍ରତିଷ୍ଠା କରାଯାଏ, ଗୀତାର ବାଣୀଟା ଏଥିପାଇଁ ମହତ୍ଵ। ଆମେ ବହୁତ ଲୀଳା ସବୁ ଜିନିଷ ପଡ଼ି ପଡ଼ିକା ଯିବା, ଏଇ ଫାଉଣ୍ଡେସନଟା ପାଇଟା ଏଇଟା ନହେଲେ ତମର ପୁଣି ତତ୍ତ୍ୱଭ୍ରମ ଆସିଯିବ, ତତ୍ତ୍ୱଭ୍ରମଟା ବର୍ତ୍ତମାନ ସବୁ ତତ୍ତ୍ୱଭ୍ରମ ନା, ଆଉ ବହୁତ କଥା କହିବ, ବହୁତ ଜିନିଷ କରିବ, ବହୁତ ପ୍ରଚାର ପ୍ରସାର ହେବ, କିନ୍ତୁ ତତ୍ତ୍ୱଭ୍ରମ କଲାବେଳକୁ ପ୍ରାକ୍ଟିକାଲ ଫିଲ୍ଡ ଉପରେ ସବୁ ଫେଲ୍, ପ୍ରାକ୍ଟିକାଲ କ୍ଲାସ ଗୁଡ଼ା ସବୁ କରାଯିବନି କି, ଯେଉଁ ସାଇନ୍ସ ଫାଇନ୍ସ ଯିଏ ପଢ଼ି ତାଙ୍କ ସବୁ ପ୍ରାକ୍ଟିକାଲ କ୍ଲାସ ପଢ଼ାଯିବ ପ୍ରାକ୍ଟିକାଲ, କ'ଣ ହେଲା କି ନା ପ୍ରାକ୍ଟିକାଲରେ ଫେଲ୍, ବର୍ତ୍ତମାନ ସବୁ ସେଇଆ ହେଉଛି ନା, ଥିଓରିଟିକାଲ ଗୁଡ଼ା ଖାଲି କହିଲେ କ'ଣ, ପ୍ରାକ୍ଟିକାଲ ତ ଫେଲ୍ ହେଇଯିବ, ଆତ୍ମାନୁଭବଟା ଯେତେବେଳେ ଆସିବ, ଆତ୍ମାନୁଭୂତି ଜିନିଷଟା ନଉଛି ଆତ୍ମା, ମୋର କୃଷ୍ଣଙ୍କୁ ଭଲ ପାଇବାର ଅଛି, ସେଠି ଫେଲ୍ ହେଇଯିବ, ସବୁ କରୁଥିବ କୃଷ୍ଣ ଭଲ ପାଇପାରୁନଥିବ, ନାମ କରିବା କୀର୍ତ୍ତନ କରିବା ପ୍ରଚାର କରିବା ସବୁ କରିବା, କିନ୍ତୁ ଭଗବାନଙ୍କୁ ଭଲ ପାଇପାରୁନଥିବ, ଏଟା କେତେ କଷ୍ଟ, ତାଙ୍କ ପାଇଁ ଗୋଟେ ଭଲ ପାଇବ ନା, ତାଙ୍କ ପାଖରେ ଚରଣରେ ତାଙ୍କ ମତି ରହିବ, ତାଙ୍କୁ ଚିନ୍ତନ ହବ, ତାଙ୍କ ପାଇଁ ସବୁ କରିବା ପାଇଁ ଇଚ୍ଛା ହବ, ସେ କଥା ସେଇଠି କହୁଛନ୍ତି। ଜୀବ ନିଜ ବୁଦ୍ଧି ଦୋଷରେ ଜରବଦ୍ଧ ହୋଇଲେ ଭଗବାନ ଚିତ୍ଶକ୍ତିକ୍ରମେ ଅବତୀର୍ଣ୍ଣ ହୋଇ ଜୀବକୁ ସ୍ୱତତ୍ଵ ଶିକ୍ଷା ଦେଇ ସ୍ୱ ଲୀଳାପଯୋଗୀ କରନ୍ତି। ଯଦା ଯଦା ଏଇ ଧର୍ମସ୍ୟ ଯେ ଭଗବାନ ଯେଉଁ କହିଲେ ଜନ୍ମକର୍ମ ଯେ ଦିବ୍ୟ, ତାର ପୁରା ଏଇ ଅଧ୍ୟାୟରେ ସାରଟାକୁ ଲେଖୁଛନ୍ତି ଭକ୍ତିନ ଠାକୁର। ଜୀବ ଯେତେବେଳେ ମାୟା ଜଡ ବୁଦ୍ଧି ଦୋଷରେ, ଜୀବ ଯେତେବେଳେ ନିଜ ଦୋଷ ବୁଦ୍ଧିରେ ଜଡ଼ବଦ୍ଧ ହୁଏ, ସେତେବେଳେ ଭଗବାନ ଚିତ୍ଶକ୍ତିରେ ଅବତୀର୍ଣ୍ଣ ହୁଅନ୍ତି ଆଉ ଜୀବକୁ ଶିକ୍ଷା ଦିଅନ୍ତି, ତୁମେ ଲୀଳା ଉପଯୋଗୀ ହୁଅ, କାହିଁକି ସଂସାର ମାୟାରେ ପଶୁଛ, ଏଇଟା ମାୟା ଲୀଳା, ଗୁଡା ଲୀଳା ଉପଯୋଗୀ, ମୋର ଗୋଟେ ସଙ୍ଗୀ ବା ତୁମେ, ସବୁବେଳେ ସେ କାମନା କର କେମିତି ସ୍ୱରୂପଟା ପାଇବ। ଜୀବ କ୍ଷୁଦ୍ର ହେଲେ ବି କାମ କ୍ରୋଧ ସ୍ୱର ହେଲେ ବି ସବୁବେଳେ କାମନା କରିବା ଦରକାର, କୃଷ୍ଣ ମତେ ଆପଣଙ୍କର ସଙ୍ଗୀ କରନ୍ତୁ, ଏଇଟା ସେ କଥା ଲେଖୁଛନ୍ତି ଭଗବାନ। ଏଠି ଚିତ୍ଶକ୍ତିରେ ଅବତୀର୍ଣ୍ଣ ହୋଇ ଜୀବକୁ ସ୍ୱ ତତ୍ତ୍ୱ ଶିକ୍ଷା ଦେଇ ସ୍ୱ ଲୀଳା ଉପଯୋଗୀ କରନ୍ତି। ଭଗବତ ଦେହ ଓ ଭଗବତ ଜନ୍ମକର୍ମ ଆଦିର, ଭଗବାନଙ୍କର ଦେହ ଓ ଭଗବାନଙ୍କର ଜନ୍ମକର୍ମାଦିକୁ ଯେଉଁମାନେ ମାୟା ବୋଲି କୁହନ୍ତି ସେମାନେ ନିତ୍ୟାନ୍ତ ମୂଢ, ଅବଜାନନ୍ତି ମା ମୁଢ଼ା ମାନୁଷୀ ତନୁ ଆଶ୍ରିତ। ଭଗବାନ ଏଠି ଆସୁଛନ୍ତି କେବଳ ଆମକୁ ଏଇ ମାୟାମୟ ଜଡ ଅବସ୍ଥାରୁ ଉଦ୍ଧାର କରିକି ନେଇକି ଗୋଟେ ଚିନ୍ମୟ ଲୀଳା ଲୀଳା ଉପଯୋଗୀ ଶରୀରଟା ଦେବେ ତାକୁ, ଯିଏ ଭଗବାନଙ୍କ ଶରୀରକୁ ଯିଏ ମାୟା ବୋଲି କହୁଛି, ଲୀଳାକୁ ଯିଏ ମାୟା ବୋଲି କହୁଛି, ଭକ୍ତିମୟ ଠାକୁର କହୁଛନ୍ତି ସେମାନେ ମୂଢ଼। ଯେ ମୋତେ ଯେତେ ଦୂର ଶୁଦ୍ଧ ରୂପେ ଉପାସନା କରେ ସେ ମୋତେ ସେତେ ଦୂର ପ୍ରାପ୍ତ ହେଇପାରେ। ଉପାସନାଟା ଯୋଉ ଏଟା ଶୁଦ୍ଧ ପଦ୍ଧତିଟା, ଆଉ କର୍ମକାଣ୍ଡ ଗୁଡାକ ସବୁ ବିଧ ପଦ୍ଧତି, ବିଧ ପଦ୍ଧତି ନା ସେଟା କଣ ଶୁଦ୍ଧ ପଦ୍ଧତି କି? ସବୁ ଶୁଦ୍ଧ ପଦ୍ଧତି। ମୁଁ ଆଇଲା ବେଳକୁ ଦେଖିଲି ସେ ଯୋଉ କଣ ଦାନା ରଥଯାତ୍ରା ସାରିକି ଆଇଲା ବେଳକୁ ସେ ଯୋଉ କଟକ ପାର ହେଲା କଣ, ସେଟା ଆମର ସାଲେପୁର ଆସିଲା ବେଳକୁ ସେ ଯୋଉ ଛକଟା ନା କଣ, ହାଇରୁ ତଳକୁ ଓହ୍ଲଉଛି ସେ ଛକଟା, ମୁଁ ଜଗତପୁର ଛକରେ ସେ ଥାନା ଆଗକୁ ସେ ଗୋଟେ ରଥ ଟାଣି ଦେଇଛନ୍ତି, ରଥରେ ଠିଆ ହେଇଛନ୍ତି, କେହି କେହି ଜଣେ ନା, ଜଗନ୍ନାଥ ତାଙ୍କର ଗୋଟିଏ ବସିଛି। ଆଉ ସେ ଛୁଆ ଗୋଟେ କେତେଟା ପିଲା ତା ପ୍ୟାଣ୍ଟ ପିନ୍ଧିକି ତାଙ୍କର ବସିକି ମୋବାଇଲ ତାଙ୍କର ଗଡ଼ଉଛନ୍ତି, ଏବେ ତ ଯୁଆଡ଼େ ଦେଖିବ ମୋବାଇଲ, ଆଉ ସେ ଛୁଆ ଗୋଟେ କେତେଟା ବସିଛନ୍ତି, ଠାକୁର ତାଙ୍କର ବସିଦେଇଥିଲେ। ଏସବୁ ତାଙ୍କର କଣ, ଏସବୁ ଶୁଦ୍ଧ ଭାବ ନୁହେଁ। ଭଗବାନଙ୍କ ପୂଜା ସେବା କଲେ ମନ୍ଦିର କଣ ଶୁଦ୍ଧ ଭାବ ଅଛି? ଅବସର ବାବୁଲ ଥିବେ, ସେ ଠାକୁରଙ୍କର ଡ୍ରେସ ଗୁଡାକ ଚେଞ୍ଜ ହେଇନଥିବ, ସେ ତାଙ୍କର କଣ ଅପରିଷ୍କାର ଅପରିଛନ୍ନ, ସେ ଆସିଲେ କବାଟ ଖୋଲିଦେଲେ ବା ସେଠି କଣ ଭୋଗ ଭୋଗ ଲଗେଇଦେଇକି ତାଙ୍କର ପଳେଇବ, ଶୁଦ୍ଧ ହବ ନାହିଁ, ଯାହାର ତ ଶୁଦ୍ଧ ହବ ନାହିଁ। ସେ କଥା କହୁଛନ୍ତି, ଯାହାର ଯେତେ ଦୂର ଶୁଦ୍ଧ ରୂପର ଉପାସନା ସେ ସେତେ ମତେ ପ୍ରାପ୍ତ ହବ। ତୁମେ ଯଦି ସେଭଳିଆ ଗୋଟେ ଜଡ ଭଳିଆ ଉପାସନା ଭଗବାନଙ୍କୁ କରିବ, ଠାକୁରଙ୍କୁ ଏକୁଟା ବସେଇ ଦେଇଥିବେ, ସେ ଯୋଉ ମତେ ଆମକୁ ସେ ଭାବ ଗୁଡା ଭଲ ଲାଗେ, ଗୋଡ଼ିଓ ଲୋକ ଆମେ ସବୁ ସିଦ୍ଧାନ୍ତ ଗୁଡା ଜାଣିଛୁ, ପ୍ରଭୁ ତାଙ୍କର କଣ କରୁଥିଲେ ଏଇଟା କରନ୍ତୁ, ଆମେ ସେଗୁଡା ଆମ ହୃଦୟ ଗୁଡା ମାନେନି, ଠାକୁରଙ୍କୁ ଏକୁଟା ଛାଡ଼ି ଦେଇ ପଳାଇ ସେ ବସିଥିବେ ଚୁପଚାପ, କେମିତି ଏଇଟା ଭଗବାନ ଏଇଟା ଏକୁଟା କେମିତି ରହିବେ, ରାଜା ଗୋଟେ ଏକୁଟିଆ ରହିବ? ତୁମ ପ୍ରଧାନମନ୍ତ୍ରୀ ଗଲା ବେଳକୁ ଚାରିକର ଜଗି ଶୋଇଲା ବେଳକୁ କୁକୁର ସହ କଣ କହୁଛ ତମର କୁକୁର ଜଗୁଛି, ସେ ବନ୍ଧୁକ ଧରିକି ସବୁ ଜଗୁଛନ୍ତି, ଗୋଟେ ସାଧାରଣ ସିଏ ପ୍ରଧାନମନ୍ତ୍ରୀ କଣ କମନ ଫ୍ଲାଇଟ୍ରେ ଆମେରିକା ଯିବ? ତା ପାଇଁ ସ୍ପେଶାଲ ଫ୍ଲାଇଟ୍, ସେ ଶୋଇ ପୋଇକି ଖାଇ ପିଇକି ସେଠି ତାର ଯିବ, ଗୋଟେ ମଣିଷଟା ପାଇଁ 5 ବର୍ଷ ପାଇଁ ତା ପାଇଁ ଏମିତି ବ୍ୟବସ୍ଥା କରାଯିବ, ଭଗବାନଙ୍କୁ ତୁମେ ଯେମିତି ପର୍ଯ୍ୟନ୍ତ ବସେଇଦେବ, ଯୋଉଠି ପାରେ ସେଠି ଛାଡ଼ିଦେଇ ପଳେଇ ଆସିବ, ଏଗୁଡ଼ା ସବୁ ଆମର ଗୋଡ଼ିଓ ଭାବ ନୁହଁ, ଆମର ସବୁ ଏମିତି ନୁହେଁ, ସେଠି ଏଇଟା ଭଗବାନ ଉପାସ ରହିବେ, ଏଗୁଡ଼ାକ ଆମର ସବୁ ହବନି, ଏଇଟା ମୋତେ ଆମକୁ ହୃଦୟ ଭିତରୁ ମୋତେ ପଶେନି, ସେ ପ୍ରଭୁ ଆମକୁ ନିଅନ୍ତୁ ନ ନିଅନ୍ତୁ, ଆମେ ତ ହୃଦୟ ଗୋଟେ ପଶି ଯାଇଛି, ଆଉ ମୁଁ ସେଥିପାଇଁ ଆମେ ଯାଉନା, ଅଲଗା ଆଡ଼େ ଯିବା ପାଇଁ ଆମର ଇଚ୍ଛା ନାହିଁ, କୌଣସି ଧାମକୁ ଯିବା ପାଇଁ ଇଚ୍ଛା ନାହିଁ ମୋର, ଏଇଥିପାଇଁ ସେ ଧାମର ମହିମା ସବୁ ଥାଇପାରେ, କିନ୍ତୁ ଆମର ଯୋଉ ଗୋଡ଼ିଓ ଭାବଟା ଆମ ହୃଦୟରେ ପଶିଯାଇଛି, ଆମେ ଦେଖିଦେଲା ମାନେ ଆମକୁ ଦୋଷ ଲାଗେ, ଆରେ ଆରେ ଆମର କେତେ ଶୁଦ୍ଧ ହବ। ଭକ୍ତିମୟ ଠାକୁର ତାଙ୍କର ଆମର ଯୋଉ କଣ ମୂଳ ମଠରେ ଯୋଉ ବିଗ୍ରହ ଗାନ୍ଧର୍ବିକ ଗିରିଧାରୀ, ସେ ଯୋଉ ପ୍ରୀତିରେ ତାଙ୍କ ନାଁ ନେଇକି ଲେଖନ୍ତି, ସେ ଯୋଉ ଲେଖନ୍ତି ଗାନ୍ଧର୍ବିକ ଗିରିଧାରୀ ତାଙ୍କର ଯୋଉ ସବୁ ଭାବରେ ଲେଖନ୍ତି, ଗୋଟେ ହୃଦୟକୁ ଲାଗିଯାଇଛି ଗୋଟେ ଭଗବାନଙ୍କୁ ଏମିତି ସେବା କରିବା ଦରକାର, ଆଉ ଠେଲା ପେଲା ଫୋପଡ଼ା ମୋପଡ଼ା ଏସବୁ ଏଗୁଡା କଣ ସେବା? ସବୁ ଆଜିକାଲି ସବୁ ସେଇଆ ନା, ଆଉ ଯୁଆଡ଼େ ଯିବେ ସବୁ ଦେଖିବେ ସେ ତାଙ୍କର କଥା ଭାଷା ତାଙ୍କର ଆଚରଣ ଭଗବତ ପ୍ରୀତି, ସେ ବିଗ୍ରହଙ୍କୁ ଦେଖିଲେ ତାଙ୍କର ଆଉ ଗୋଟେ ଲାଗେ, ଆରେ କେତେ ଦୁଃଖ ଲାଗେ, କଣ ଭଗବାନଙ୍କୁ ଏମାନେ କରୁଛନ୍ତି, ଭଗବାନଙ୍କ ଆଗରେ ତୁମେ ଗୋଟେ ବେପାର 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 ଧନ୍ଦା, ଏଇଟା ସବୁ କଣ? ଇଏ ଆମ ଭାବ ନୁହେଁ, ଆମେ ଏତେ ଜଡ ଭାବରେ ଆମେ ଏତେ ଭାବୁକତା ହେଇକି ଆମେ ଏଟା ଗ୍ରହଣ କରିପାରିବୁ ନା, କିଏ ଗ୍ରହଣ କରିବ? ମୋର ହୃଦୟରେ ମୋଟେ ପଶେନି, ଏଇଟା ମୋଟେ ପଶେନି, ଆମେ ଏମିତି ସେଣ୍ଟିମେଣ୍ଟ ହେଇକି କହିଦେବୁ ଏମିତି ହେଲା ସେମିତି ହେଲା, ନାଇଁ ଭଗବାନ ଏମିତି ନୁହନ୍ତି, ଏଠି ସେ କହୁଛନ୍ତି ଏଟା ଶୁଦ୍ଧ ଭାବର ସେବା, ଯାହା ଯେତିକି ଆମ ପାରିବ ସେତିକି ଶୁଦ୍ଧ ଭାବରେ ତୁମେ କରିବ। ଏଇଟା କେବଳ ଗୌଡ଼ିଆରେ ଅଛି, ଆଉ କେଉଁଠି ନାହିଁ, କୌଣସି ଜାଗାରେ, କେବଳ ମାଧବାଚାର୍ଯ୍ୟ ସମ୍ପ୍ରଦାୟରେ। ମହାପୁରୁଷ ସେଥିପାଇଁ ମାଧବାଚାର୍ଯ୍ୟଙ୍କୁ ଗ୍ରହଣ କଲେ, କେଉଁଥିପାଇଁ ମହାପ୍ରଭୁ ମାଧବାଚାର୍ଯ୍ୟଙ୍କୁ କେବଳ ଗ୍ରହଣ କଲେ ଗୋଟିଏ, ତାଙ୍କର କର୍ମ ହେଲା ପ୍ରଧାନ, ବର୍ଣ୍ଣାଶ୍ରମ ଧର୍ମରେ ତାଙ୍କର ପ୍ରଧାନ ନା, ଆଉ ତତ୍ତ୍ୱ ଦେଖୁନାହାନ୍ତି ଚୈତନ୍ୟ ଚେତା ମଧ୍ୟରେ କଣ କୁହାଗଲା, ଯେଉଁ ବର୍ଣ୍ଣାଶ୍ରମଟା ବର୍ଣ୍ଣାଶ୍ରମ ଧର୍ମକୁ ମାଧବାଚାର୍ଯ୍ୟ ପ୍ରାଧାନ୍ୟ ଦେଇଛନ୍ତି। ମହାପ୍ରଭୁ କହିଲେ ତୁମ ସମ୍ପ୍ରଦାୟରେ କେବଳ ଗୋଟିଏ ଭଲ ଗୁଣ ମୁଁ ଦେଖୁଛି, ତୁମେ ଶିବ ବିଗ୍ରହଙ୍କୁ ଅର୍ଚ୍ଚା ବିଗ୍ରହଙ୍କୁ ଭଗବାନ ସ୍ୱରୂପରେ ମାନନ କରି ଶୁଦ୍ଧ ଭାବରେ ପୂଜା କରୁଛ। ତାଙ୍କ ପୂଜା ବି ସେଇଭଳିଆ, ତାଙ୍କର ଗୋପାଳଙ୍କୁ ଯୋଉ ବାଲଗୋପାଳଙ୍କୁ ଯୋଉ ସେବା କରନ୍ତି ତାଙ୍କୁ ସେଭଳି ଶୁଦ୍ଧ ଭାବରେ ସଫଳ ଭାବରେ, ସେଥିପାଇଁ ସେଇ ଅଂଶଟାକୁ ଗ୍ରହଣ କଲେ। ଆମର ଗୋଡ଼ିଆର ଭାବ ଗୁଡ଼ା ସବୁ ସେମିତି ନା, ପୂର୍ବ ସେଗୁଡ଼ା ସବୁ ଶିଖିଛି ନା, ଆମକୁ ଦେଖୁନା ସବୁ କ୍ଲିନ୍ ମନ୍ଦିର, ପରିଷ୍କାର ପରିଚ୍ଛନ୍ନ, ପ୍ରତିଦିନ ଦୁଇଥର ଡ୍ରେସ୍ ଚେଞ୍ଜ ହବ, ଦୁଇଥର ଆଜିକାଲି ତୁମର ଦୁଇଥର ଡ୍ରେସ୍ ପିନ୍ଧୁଛ ନା, ସେ ଗୋଟେ ଲୁଗାକୁ ଦେଖା ଆମେ ପିନ୍ଧିଦେଉଛେ, ରୂପ ଦେଖ ନା ଦୁଇଥର ତୁମେ ତାକୁ ଚେଞ୍ଜ କରିବ, ରାତିରେ ପୁଣି ଭଗବାନଙ୍କୁ ପୋଛିଦବ କେଉଁଠି ଅଛି କେଉଁ ଏଇଟା ସବୁ ଥିଲା କେଉଁଠି, ସେ ଜଗତର ଲୋକ ବୋଲି ଆମକୁ ଶିଖିକି ଯାଇଛନ୍ତି। ଅଲଗା କେଉଁ ମଠରେ ଏମିତି ହୁଏନି, କେବେ ବି ନାହିଁ, କୌଣସି ମଠରେ ଏମିତି ହୁଏନି। ମୁଁ କେବଳ ସେ ବିଗ୍ରହ ସେବାରୁ ଦେଖିଲି ପ୍ରଭୁପାଦ ଯୋଉ ଜିନିଷ କରିଛନ୍ତି, ଆରେ ସେ ଭଗବାନଙ୍କ ଲୋକରେ ଏତେ ଫିଲୋସଫି ମୋତେ ଜାଣିବା ଦରକାର ନାହିଁ, ତୁମ ପାଇଁ ଆଜି ହଜାର ଗପିବାକୁ ପଡୁଛି, କିନ୍ତୁ ଜଣଙ୍କ ସାଧୁକୁ ଚିହ୍ନିବାକୁ ହେଲେ ତା କେତେଟା ଯାହା କୁହନ୍ତି ସଙ୍କେତରୁ ଆମେ ଜାଣିଦେଉ ଯେ ଆରେ ସେ ଭଗବାନଙ୍କ ଲୋକ, ନା ଜଣେ ଭଗବାନ ପାଇଁ ଏତେ କାହିଁ ବ୍ୟସ୍ତ ହବ, ସେ ତ କହିଲେ ନା ପ୍ରଚାର କର, ହରେକୃଷ୍ଣ ଜପ କର, ଏହା କର ତା କର, ନା ମନ୍ଦିର ସବୁ ମନ୍ଦିର ଚେକ୍ କରୁଥିଲେ, ସେ ମନ୍ଦିର ଭଗବାନଙ୍କୁ ଠିକ ସେ ପ୍ରସାଦ ଭୋଗ ଲାଗୁଛି କି ନାହିଁ, ପରିଷ୍କାର ପରିଚ୍ଛନ୍ନ ରହୁଛି କି ନାହିଁ, ବେଷ୍ଟ କ୍ୱାଲିଟି ଡ୍ରେସ୍ ପିନ୍ଧା ହଉଛି କି ନାହିଁ, ସୁନ୍ଦର ସୁନ୍ଦର ଜାଣୁଥିଲେ ନା ଭଗବାନ କଣ ବୋଲି ସେ ଜଗତର ଲୋକ, ବହୁତ ବିରକ୍ତ ହୁଅନ୍ତି। ପ୍ରଭୁପାଦ ଦେଖନ୍ତି ମନ୍ଦିର ଅପରିଷ୍କାର ଅପରିଚ୍ଛନ୍ନ, ବହୁତ ବିରକ୍ତ ହୁଅନ୍ତି। ପ୍ରଭୁପାଦ କୁହନ୍ତୁ ତୁମେ ଡେଟିକ ନେଗ୍ଲେକ୍ଟ କରିପାରିବେନି, ତୁମ ବିଗ୍ରହଙ୍କୁ ତୁମେ ଏମିତି କରିପାରିବେନି, ସେ ପରିଷ୍କାର ପରିଚ୍ଛନ୍ନ ସବୁ ରହିବ ଶୁଦ୍ଧ ଭାବ। ଆମର ଗୋଡ଼ିଆ ହେଲା ଭାବଟା ଶୁଦ୍ଧ, ଫୋପଡ଼ା ଫିଙ୍ଗା ଏସବୁ ଯୋଉ ଘର ଗୁଡାକରେ ସବୁ ଫଟୋ ରଖିଦେଇଥିବେ, ତା ଦେହରେ ତା ଚନ୍ଦନ କୁଆଡ଼େ ଲାଗି, ଚନ୍ଦନ ମୁଣ୍ଡରେ ଲାଗିଛି କି ପାଦରେ ଲାଗିଛି କି ପେଟରେ ଲାଗିଛି ତାକୁ ଦେଖିବି ନଥିବେ, ସେ ଫୁଲ ଗୁଡାକ ସବୁ ଥୋଇଦେବେ, ଫୁଲ ଗୁଡା ଥୋଇଦେବେ, ଆଖି କେତେବେଳେ ଦେଖିବ ଫଟୋ ସବୁ ବନ୍ଦ ହେଇଯାଇଥିବ। ତୁମେ ଠାକୁର ପାଖରେ ଗୋଟେ ଫୁଲ ଥୋଉଛ, ତୁମେ ଦେଖିବ ନା ଫୁଲଟା କେମିତି ଥୁଆଗଲା, ତା ମାନେ କଣ ତୁମର ଶୁଦ୍ଧ ଭାବ ନାହିଁ, ଗୋଡ଼ିଆର ଭାବ ଏଗୁଡ଼ିକ ନୁହେଁ, ଗୋଡ଼ିଆର ଭାବ ଭାରି ଶୁଦ୍ଧ ଭାବ, କାରଣ ଶୁଦ୍ଧ ଭାବରେ ଭଗବାନ ପ୍ରକାଶିତ ହେବେ। ତୁମେ ଶୁଦ୍ଧ ଭାବଟା ନାହିଁ, ତୁମେ ଗୋଟେ ଖାଲି ଫପଡ଼ା ଫଙ୍ଗା ଭଳିଆ ସବୁ କାମ ଗୁଡ଼ା କର୍ମକାଣ୍ଡ ଭଳିଆ ବିଧି ମାନି କରୁଛ, ବିଧି ମାନି କହିଲେ ଭଗବାନ କାହିଁକି ସେଗୁଡ଼ିକ ତୁମକୁ ଦେଖେଇବେ, ସେ କଥା ସେ କହୁଛନ୍ତି। ଭଗବାନଙ୍କର ଦେହ ନା ଯେ ମୋତେ ଯେତେ ଦୂର, ଭଗବାନ କହୁଛନ୍ତି ଯେ ମୋତେ ଯେତେ ଦୂର ଶୁଦ୍ଧ ରୂପରେ ଉପାସନା କରେ ସେ ମୋତେ ସେତେ ଦୂର ପ୍ରାପ୍ତ ହୁଏ। କର୍ମଯୋଗୀମାନଙ୍କର ସକଳ କର୍ମଯୋଗୀ ଆଦି ମାନଙ୍କର ସକଳ ପ୍ରକାର କର୍ମ ହିଁ ଯଜ୍ଞ, ଦୈବଯଜ୍ଞ, ବ୍ରହ୍ମଯଜ୍ଞ, ବ୍ରହ୍ମଚର୍ଯ୍ୟ ଯଜ୍ଞ, ଗୃହମେଧ ଯଜ୍ଞ, ଯାହା ପୂର୍ବ ସବୁ ଲେଖିଛନ୍ତି, ସଂଯମ ଯଜ୍ଞ, ଅଷ୍ଟାଙ୍ଗ ଯୋଗ ଯଜ୍ଞ, ତପୁ ଯଜ୍ଞ, ଦ୍ରବ୍ୟ ଯଜ୍ଞ, ଶୁଦ୍ଧାୟ ଯଜ୍ଞ, ବର୍ଣ୍ଣାଶ୍ରମ ଯଜ୍ଞ ଇତ୍ୟାଦି, ଜଗତରେ ଯେତେ ପ୍ରକାର ଯଜ୍ଞ ଅଛି ସେ ସମୁଦାୟ ହେଉଛି କର୍ମମୟ, କର୍ମମୟ। ଯଦି ଚିନ୍ମୟ ଲକ୍ଷ୍ୟ ନ ରଖିଲେ ଏଟା କୃଷ୍ଣ ଚେତନା ହବନି, ଭକ୍ତି ହବନି, ତାର ଖାଲି ଖେଳି ଜଡ଼ ଜିନିଷଟା ଖାଲି ଯଜ୍ଞ ଫଜ୍ଞ କରୁଥିବେ, ମଠ ମନ୍ଦିର କରୁଥିବେ, ସେଟା ସବୁ କିଛି ନାହିଁ, କିଛି ନାହିଁ। ହଜାର ହଜାର ମନ୍ଦିର ସବୁ ଗାଁ ଗହଳ ପଡ଼ିଛି, ସେଠି ତାସ୍ ଖେଳା ହଉଛି ନା କଣ ହଉଛି, ଆଉ ତାସ୍ ଖେଳା ହବ ସେ ଯୋଉଦିନ କଣ ଥିବ, କଣ ଝୁଲଣ ଝୁଲଣ ଆଉ କଣ ଦୋଳଯାତ୍ରା, ସେଦିନ ଦେଖିବେ ସବୁ ପାଟ ପିନ୍ଧିକି ତାଙ୍କ ଘର ଲୋକ ସବୁ ଚାଲି ଆସିବେ, ଚାଲି ଆସିକି କଣ ଠାକୁରଙ୍କୁ କାନ୍ଦା କାନ୍ଦିକି ଲୋକଙ୍କୁ ପୁରୁଣା ଗଲେ ଠାକୁର ତାଙ୍କର ଖାଉଛନ୍ତି କି ନାହିଁ, ସେ ନନା କେତେବେଳେ ଆସିଲା, ସେ ଦିନ ଆଠଟାରେ ମନ୍ଦିର ଖୋଲା ହବ ସରି କିଛି ନାହିଁ, ସେ ଠାକୁର ତାଙ୍କର ପୁଣି ଦଶ କେତେ ମନ୍ଦିର ସେମିତି ମୁଁ ଦେଖିଛି ଓଡ଼ିଶାରେ ସବୁ, କେତେ ନନା ଆସନ୍ତି ଦଶଟାରେ, ଭଗବାନ ଦୟାର ପାତ୍ର, ସେ ଅନେକ ବସିଥିବ କେତେବେଳେ ଆସିବ, କି ତୁମେ ଉଠୁଛ ସକାଳ ଛଅଟାରେ ସେ ଭଗବାନ ଉଠିବେ ଦିନ ଦଶଟା, ମାନେ ଏସବୁ କଣ, ଏସବୁ ଶୁଦ୍ଧ ଭାବ ନାହିଁ, ଏସବୁ କର୍ମମୟ ଲେଖିଲେ। ସେଇ ସକଳ ସେଇ ସମସ୍ତ ମଧ୍ୟରେ ଆତ୍ମା ଯଥା ଆତ୍ମରୂପ ଚିନ୍ମୟ ଅଂଶ ଅଛି ତା ଅନୁସନ୍ଦେହ, ଏ ଯେତେ ପ୍ରକାର ଯଜ୍ଞରେ ତା ଭିତରେ ବି ଆତ୍ମା ଅନୁସନ୍ଧାନ ଅଛି, ଚିନ୍ମୟ ଲକ୍ଷ୍ୟ ଯାହାର ନାହିଁ ସେ ଆତ୍ମ ଅନୁସନ୍ଧାନ କରିପାରିବେ, ସେଥିପାଇଁ ପୂର୍ବ ଦେଖିଲେ ଏଗୁଡ଼ିକ ସବୁ କୃଷ୍ଣ ଚେତନାରେ ସାହାଯ୍ୟ କରେ, ଯଜ୍ଞାଦି କର୍ମ ଗୁଡ଼ିକ କୃଷ୍ଣ ତୁମେ ଏଇଟା କୃଷ୍ଣଙ୍କ ପାଇଁ କରୁଛି, ଦ୍ରବ୍ୟ ଯଜ୍ଞ ଯେମିତି ଧନଟା ଜଣେ ଦଉଛି ଏଇଟା କୃଷ୍ଣଙ୍କୁ ମୁଁ ଦଉଛି, କୃଷ୍ଣ ପାଇଁ ଧନ ରୋଜଗାର କରୁଛି, କୃଷ୍ଣ ପାଇଁ ଚାଷ କରୁଛି, କୃଷ୍ଣଙ୍କ ଉଦ୍ଦେଶ୍ୟରେ ଚିନ୍ମୟ ଉଦ୍ଦେଶ୍ୟରେ ଯୋଉ ଜଡ଼କର୍ମ ଗୁଡା କଲ ଏଠି ତୁମର ଆତ୍ମଜ୍ଞାନ ଗୁଡା ଆସିବ। ସଂଶୟ ହିଁ ଏ ତତ୍ତ୍ୱଜ୍ଞାନର ପରମ ଶତ୍ରୁ। ଯୋଉ ତତ୍ତ୍ୱଜ୍ଞାନ ଗୁଡା ଯୋଉ ଆମେ ହଉଛୁ, ଭଗବାନ ହଉଛନ୍ତି ଜଗତର ଆଧାର, ମୁଁ ହଉଛି ତାଙ୍କର ଅଂଶ, ମୁଁ ତାଙ୍କର ସେବା କରିବା ଦରକାର। ଏ ଯୋଉ ତତ୍ତ୍ୱଜ୍ଞାନର ସବୁଠୁ ବଡ ଶତ୍ରୁ ହେଲା ସନ୍ଦେହ, ସଂଶୟ, ଅଜ୍ଞଶ୍ରଦ୍ଧାନ ସଂଶୟ ଆତ୍ମା ବିନଶ୍ୟତି, ସେଇଟା ହଉଛି ଏଇଠି ଲେଖୁଛନ୍ତି। ସଂଶୟ ଏଇ ତତ୍ତ୍ୱଜ୍ଞାନର ପରମ ଶତ୍ରୁ। ଶ୍ରଦ୍ଧାବାନ ବ୍ୟକ୍ତି ଉପଯୁକ୍ତ ତତ୍ତ୍ୱବିତ୍ ପୁରୁଷ ନିକଟରେ ସେ ତତ୍ତ୍ୱ ଶିକ୍ଷା କରି ପୂର୍ବତ ଲେଖିଲେ ଗୁରୁଙ୍କ ନିକଟରେ, ତୁମେ ଯଦି ଶାସ୍ତ୍ର ଗୁଡା କଣ ନିଜେ ନିଜେ ପଢ଼ିଦବ ନା କଣ ପଢ଼ିଲେ କଣ ତୁମର କଣ ଶାସ୍ତ୍ର ସେ ଜ୍ଞାନଟା ପାଇବ, ତୁମର ସ୍ୱାନୁଭବ ଆସିବନି, କିଛି ପ୍ରାକ୍ଟିକାଲ ଫିଲ୍ଡ ଉପରେ ଭଜନ କିଛି ସାହାଯ୍ୟ କରିବ, ଜାଣିଥିବ ସବୁ କିନ୍ତୁ ଭଜନ କରିନଥିବ, ଭଜନ ମତେ ରହୁନଥିବ, ଖାଲି ଲୋକମାନେ ଆପ୍ରିସିଏସନ୍ କରୁଛନ୍ତି, ଲୋକମାନେ ସମ୍ମାନ ଦେବେ ବୋଲି ତୁମେ ସବୁ ପାଇବ, ତୁମର ଆଉ ଗୁରୁ ବୈଷ୍ଣବ ଚିନ୍ତା ଭଗବାନଙ୍କ ସୁଖ ଚିନ୍ତା ହବନି, କେବଳ ଲୋକ ସମ୍ମାନ ଦେଉଛନ୍ତି, ତୁମର ସମ୍ମାନ ମିଳୁଛି, ଆଉ ଏଇଟା ବାକ୍ୟ ସମ୍ମାନ ଠୁ ସମ୍ମାନ ଜଗତରେ କିଛି ନାହିଁ ନା, କଥା କହିକି ସମ୍ମାନ ପାଇବା ତାଠୁ ସମ୍ମାନ ଜଗତରେ କିଛି ନାହିଁ, କାହିଁକି ତୁମେ ମରିଗଲା ପରେ ବି ଲୋକ ତୁମର ନାଁରେ ଲୋକ ତୁମ କଥା ଶୁଣୁଥିବେ, କଥା ସମ୍ମାନ ଆଉ କର୍ମ ସମ୍ମାନ ବେଶୀ ଦିନ ରୁହେନି, କର୍ମ କରିଥିବ ଯୋଉ ସମ୍ମାନ ସେଇଟା ବେଶୀ ଦିନ ରୁହେନି, କଥା ସମ୍ମାନଟା ବେଶୀ ଦିନ ରୁହେ, ସେ କଥା କହି ଚାଲିଗଲା ପରେ ବି ତାଙ୍କ ସମ୍ମାନଟା ଯେମିତି ପ୍ରଭୁପାତ କଥା କହିଛନ୍ତି, ସେ ତ ଶୁଦ୍ଧ ସାଧୁ ନା, ତାଙ୍କ ଜଗତରେ ଯେତେମାନେ ସୂର୍ଯ୍ୟ ଚନ୍ଦ୍ର ଥିବେ ଯେତେମାନେ ତାଙ୍କ ରେକର୍ଡିଂ ଥିବ ଯିଏ ଆସିବ ସମ୍ମାନ ଦେବେ, କଥାରେ ଏତେ ଶକ୍ତି, କଥା ଯିଏ ଏଇଟା ଜାଣିନଥିବ ଆତ୍ମାନୁଭୂତି ସଦ୍ଗୁରୁଙ୍କ ନିକଟରେ ଏଇଟା ତାଙ୍କ ଅଧୀନରେ ରହିନି ସେବା କରିନି, ସେ କଣ ଯାହା ସେଗୁଡ଼ା କହୁଥିବ ସେ ସମ୍ମାନ ପାଇଁ କହିବ, ହରିକଥା କହିବା ଭଲ, ପ୍ରଚାର କରିବା ଭଲ, ସବୁ ଭଲ, ଚିନ୍ମୟ ଲକ୍ଷ୍ୟ କରିବ ମୋର ଭକ୍ତି ହବାର, ହରିକଥା କାହିଁକି କହୁଛି ମୋର ଭକ୍ତି ହବା ପାଇଁ, ଭକ୍ତି ନହେଲା ମୋ ହରିକଥା କହିକି ମୋର କଣ ଲାଭ ଅଛି, ସବୁ କରୁଛେ ଭଗବାନଙ୍କ ଚରଣରେ ମୋତେ ରହିବା ପାଇଁ, ସୁସ୍ଥ ଭଜନ ହବା ପାଇଁ, ଭକ୍ତି କରିବା ପାଇଁ, ସେଟା ସାଧକ ନହେଲା ସେ ଅଙ୍ଗ ଗୁଡିକ ଆମ ଲାଭ କଣ। ସଂଶୟ ତତ୍ତ୍ୱଜ୍ଞାନର ପରମ ଶତ୍ରୁ। ଶ୍ରଦ୍ଧାବାନ ବ୍ୟକ୍ତି ଉପଯୁକ୍ତ ତତ୍ତ୍ୱବିତ୍ ପୁରୁଷ ନିକଟରେ ସେ ତତ୍ତ୍ୱ ଶିକ୍ଷା କରି ଆତ୍ମବିତ୍ ହୋଇ ସଂଶୟ ଦୂର କରିବ। ତତ୍ତ୍ୱବିତ୍ ଲୋକଙ୍କ ଦିନ ରହିଲେ ତମ ଡାଉଟ କେବେ ଯିବନି, ସେଥିପାଇଁ ଆମ ଗୋଡ଼ିରେ ସବୁ ତତ୍ତ୍ୱ ଗୁଡା କୁହାଯାଏ, କେତେ ଲୀଳା କଣ କଣ ତୁମେ ସଜାର ସବୁ ଶୁଣ, କିନ୍ତୁ ସବୁ ଆମର ଲୀଳା ରହସ୍ୟ, ଆମ ଗୋଡ଼ିଆରେ ଲୀଳା କୁହାଯାଏ ନା, ଲୀଳା ରହସ୍ୟ କୁହାଯାଏ, ଲୀଳା କୁହାଯାଏ ତାର ରହସ୍ୟ କୁହାଯାଏ, ସେଥିପାଇଁ ଭାଷ୍ୟ ସବୁ ରଖିଲେ, ରାସଲୀଳା ହେଲା, ରାସଲୀଳାର ରହସ୍ୟଟା କଣ, ଯେମିତି ଗୁଣ୍ଡିଚା ମାର୍ଜନ ପଢ଼ୁଥିଲେ, ଗୁଣ୍ଡିଚା ମାର୍ଜନ ଲୀଳା, ମହାପ୍ରଭୁ ଝାଡୁ ଯିଏ କଣ କହିବ, ମହାପ୍ରଭୁ ଝାଡୁ ଦେଇକି ସଫାସଫି କଲେ, ଆଜି ବି ସବୁ ଝାଡୁ ଦେଇକି ସଫାସଫି କର, ଆଉନି ଭକ୍ତ ଯାଇଥିଲେ ହୋ ଆଲା ହେଇକି ସେ କୀର୍ତ୍ତନ କରିକି ସଫାସଫି, ତା ତତ୍ତ୍ୱଟା କଣ, ଲୀଳା ଆମର କୁହା ନୁହେଁ, ଆମର ରହସ୍ୟ କୁହା, ତା ରହସ୍ୟଟା କଣ, ରହସ୍ୟଟା କାହାକୁ ନା ତତ୍ତ୍ୱବିତ୍ ପୁରୁଷ ଯେଉଁମାନେ ଭଗବାନଙ୍କର, ଯେଉଁମାନେ ପ୍ରଭୁଙ୍କର ଲୋକ, ଭକ୍ତିଜନ ଠାକୁର, ଭକ୍ତିଜନ ଠାକୁର ସେମାନଙ୍କ ପାଖକୁ ସବୁ ଆଚାର୍ଯ୍ୟମାନଙ୍କ ପାଖକୁ ସବୁ ପ୍ରକଟ ହେଇଛି, ଏହାର ଏଇ ଲୀଳାର ରହସ୍ୟଟା ଏ, ତୁମେ ତା ରହସ୍ୟଟା ଜାଣିନଥିବ, ଏ ଯେମିତି ନାଟକ କରନ୍ତି ସେ ରାମଲୀଳା କରିବେ, ସେ କୃଷ୍ଣଲୀଳା ରାମଲୀଳା ସବୁ କୁହନ୍ତି କରନ୍ତି ନାଇଁ, କୃଷ୍ଣଲୀଳା ରାମଲୀଳା ଆଉ ସେ ଯେଉଁ ରାଧା ପ୍ରେମ ଲୀଳା ସେ ସବୁ ଗଞ୍ଜାମରେ ସବୁ ହୁଏ, ନୃସିଂହ ନାଟକ ସେ କରିଦେବେ, କଣ ତାଙ୍କର ସେ ନୃସିଂହ ନାଟକ ସେ ବାଦାମ ବାଦାମ ଖାଇବେ ହୋ ଆଲା ହେବେ, କଣ ତାକୁ ଶୁଣିଲ କଣ ରାଧା ଲୀଳା ରାଧା ପ୍ରେମ ଲୀଳା, ତୁ ଶୁଣିଲ କୋଉ ରାଧାଙ୍କୁ ପ୍ରେମ କରୁଛ ନା ତୁମେ କୋଉ କୃଷ୍ଣଙ୍କୁ ପ୍ରେମ କରୁଛ ନା କଣ ହଉଛି, ଲୋକ ଦେଖିବା ଏଇଟା ସବୁ ମନୋରଞ୍ଜନ ଦେଖିବା ପାଇଁ ବଢିଆ ଲାଗିବ, ସହିଲା ଆମର ଲୀଳା ଉପରେ ବେଶୀ ପ୍ରାଧାନ୍ୟ ଦିଆଯାଏନି, କାରଣ ଗୋଟେ ଅନ୍ତର ଯାହାର ଶୁଦ୍ଧ ନା ଯୋଉ ଯିବ ସେ ଯିବ ରହସ୍ୟ ନ ଜାଣିଲେ ଲୀଳା ଶୁଣିଲେ ବି ତାର ହୃଦୟ ଭିତରେ ରହିବ, ତେଣୁ ଆମର ଦିଟା ଜିନିଷ ଲୀଳା ଶୁଣିବୁ ତା ରହସ୍ୟଟା ଜାଣିବୁ, ଏତେ ସୁନ୍ଦର ଭାବରେ ଗୋପୀମାନେ ଆଶା କରିଛନ୍ତି ସେ ତାର ରହସ୍ୟଟା କଣ, ରହସ୍ୟଟା ତୁମେ ଜାଣିନ ତା ଭିତରେ ପ୍ରବେଶ କରିପାରିବ, ସେଥିପାଇଁ ଲୀଳା ଭଜନର ଗୋଟେ ସହାୟକ ହେଲା ଲୀଳା ରହସ୍ୟ, ଜିଲ୍ଲା ରହସ୍ୟ ଜାଣିନି ତାର ଅନର୍ଥ ଗୁଡା ରହିବ, ଆଚାର ଜଣେ ସବୁ ତତ୍ତ୍ୱରେ ରଖିଛନ୍ତି ସେଥିପାଇଁ ସେ କଥା ସେ କହୁଛନ୍ତି। ଶ୍ରଦ୍ଧାବାନ ବ୍ୟକ୍ତି ଉପଯୁକ୍ତ ତତ୍ତ୍ୱବିତ୍ ପୁରୁଷ ନିକଟରେ ସେ ତତ୍ତ୍ୱ ଶିକ୍ଷା କରି ଆତ୍ମବିତ୍ ହୋଇ ସଂଶୟକୁ ଦୂର କରିବ। दूर करी आत्मा जथा आत्मा लाभ निमित्त जड़ सम्मद युक्त दूर करी आत्मा जथा आत्मा लाभ निमित्त जे पर्यंत जड़ सम्मद युक्त अछि से पर्यंत कर्म जोग अवलंबन करिवे। भक्तिम ठाकुर लिखिले तार जड़ सम्बन्ध गुडा सब रही कर्म जोग अवलंबन करे चिन्मय तत्व द्रव्यमय यज्ञ गुडा करिवो से ता डायरेक्ट करी परिवेनि। चक्रपद भल कथा लिखिले उपसंग्रति हृत्स्त हृद्गतम संशय चित्वा जोगम निष्काम कर्म जोगम आतिष्ट। तुम हृदय संशय को दूर कर तुम निष्काम कर्म जुगरे रुह। ये से लिखिले भक्ति सुमुक्ति उपाय सुज्ञान मत्रम प्रशस्यते ज्ञान पायन्तु कर्मैव कर्मैव इत्यध्याय अर्थ निरूपिता। ये अध्याय कौन निरूपण कराला ना भक्तिषु मुक्ति उपायेषु ज्ञानमत्र प्रशंस्यते। मुक्ति उपायेषु ज्ञानमत्र प्रशंस्यते ये चतुर्थ अध्याय मुक्ति की बहुत प्रशंसा कराला ज्ञान को प्रशंसा कराला कहीं ज्ञान हूँ ज्ञान भगवान कहीं ज्ञान को प्रशंसा कले अध्याय कर्म को ज्ञान कहीं पशि आसे ना ज्ञान द्वारा मुक्ति हुए बोली पुणी ज्ञान केमती लाभ हम ता उपाय कहते ज्ञान उपायस्तु कर्मेव इति अध्याय अर्थ निरूपिता। ज्ञान उपाय एमती हम निष्काम कर्म न कले ज्ञान हमने चित्त शुद्धि हमने ज्ञान केमती हम तो सारा ये अध्याय सार सारे ज्ञान कहीं जन प्रश्न कर भगवान कहीं ज्ञान के प्रशंसा कले अध्याय ना ज्ञान हूँ मुक्तिर सहायक मुक्ति केमती ज्ञान कित मिल पुणी ना ज्ञान निष्काम कर्म रू मिल से कर्मटा कहदे कि पुणी ज्ञान टा कहले आमर कौन आम दिटा ना निष्काम कृष्ण चेतन निष्काम कर्म गुडा करवा श्रवण कीर्तन करवा कृष्ण कृपा दिव्य ज्ञान गुडा सब आस भितर ज्ञान न आए बाहर जिते बुझेले कौन गुरु जिते कहले कौन मतीन कृष्ण परत सुतवा मिथ उपद्यते गृह व्रतान मिथ उपद्यते संवाद लिखीदे गुरु उपदेश गुरु कहले भी शिष्यर मुंड किसी बस सी तो एमती आचार्य से पूरा सब लिखीदे जो जो शास्त्र कौन तुम्हें गुरु गुरु पाखु सब शुणिले सब जीवर उद्धार हो सब हो तार भी किसी कम लगे कहीं गृहव्रत तार घर संसार पिला छुआ मुंड भितर पशिक रही सी कौन करेंगे घर जिते गुरु को शुणिले भी तार मत कृष्ण पाखे रही है मिथ उपद्यत निजे प्रयास कर गुरु गुरु भी साहय करेंगे तार भी हो पारे काटदे संवाद पूरा गुरु साहय कर कले भी पार नहीं से जीव कहीं से गृह व्रतटा मत रही घर संसार को गृह व्रत संकल्प कर दे मोर घर संसार पिला छुआ कि भल रे सी कौन गुरु कहले कि लगे गुरु देखा कृपा कर गुरु कृपा कौन कर गुरु कृपा किसी ना बाप तो गृह व्रत गुरु तो गृह व्रत ही तुम कि गुरु गुरु कौन भगवान कौन कि जापर मत तो कृष्ण पाखे रही सब लिखी दे आचार्य तेणु जन को ये अध्याय जो कारण जाना दरकार क्यों अध्याय कौन कहले कहीं कहले कर्म को ज्ञान कहीं बसीगले कर्म ज्ञान को जोड़ीदे कहीं अध्याय पूर्व अध्याय खाली कर्म कहले पुणी कर्म को पुणी ज्ञान को पढ़ाई निज कर्म तत्व गुडा कहीदे ज्ञान तत्व गुडा कहीदे विशेषकर ज्ञान कही कर्म कथा बेसि कही ना कहीं ज्ञान द्वारा मुक्ति हुए आ ज्ञान लाभ कर उपाय है निष्काम कर्म से आमर कौन कृष्ण चेतन लगे रूप सब जमी कृष्ण कहते कृष्ण तेन कौन ना कृष्ण निष्काम भाव जहाँ कर सब निष्काम भाव कर कृष्ण कर्म तुम ज्ञान आस दिव्य ज्ञान हृदय प्रकाशित निष्काम कर्म द्वारा चित्त शुद्धि हम तेरे श्रवण कीर्तन चली कृष्ण कृपा गुरु कृपा दिव्य ज्ञान टा हृदय आसो से दिव्य ज्ञान टा आसे जाए भोजन टा हम बर्तमान सेमती खाली गड़े 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 ठेली पेली कर दिव्य ज्ञान न आस तुम कितु तुम तो शरीर चिन्मय गोटे अनुभव आसवनी आ हाँ मोर भजन कर मोर कर्तव्य बोली ये खाली मन को बुझे सुझे छोट पिला भाई चकलेट देखी बुझे खाली करा कथा नाम षोलमा जम नक हमने मुझे दीक्षा नहीं दीक्षा नेबी मोर असुविधा हम ये बुझे बुझे करा कथा दिव्य ज्ञान आसीगले रुचि आसीगल तुम 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 प्रयास करा पड़े मन अटोमेटिक लग जा कारण तुम दिव्य ज्ञान आसीगल से तुम सब मनटा रही कृष्ण बाहर के कृष्ण कर्मटा करी कृष्ण के सुख देवी तुम से दुईटा रखाई कृष्ण सेवा निष्काम भाव जो सेवाटा तुमको मिलूँ से कर श्रवण कीर्तन भी ढिला करनी ଚିତ୍ତର ଶୁଦ୍ଧି ହେଇକି ଯେତେବେଳେ କୃପାଟା ଆସିଛି ଦିବ୍ୟ ଜ୍ଞାନ ଯେତେବେଳେ ପ୍ରାପ୍ତ ହଉ ସେତେବେଳେ, ନହେଲେ ଯୋଉ ଜାଣିପାରିବନି କିଛି ଆଉ ତା ଧର୍ମ ଗୁଡ଼ାକ, ଭଗବାନଙ୍କୁ ସ୍ମରଣ କରିବା, ଭଗବାନଙ୍କ ସୁଖ, ତା ଚିନ୍ତନ, ଏଟା ଜାଣିପାରିବନି। ହରେ କୃଷ୍ଣ, ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀ ଗୁରୁଦେବ କି।